वासुदेवाय ॐ नमो भगवते वासुदेवाय श्रीमद्भागवतम् दशम स्कंद 62 अध्याय श्लोक संख्या 14 दृष्ट कश्चिन्न स्वप्ने दृष्टः कश्चिन्नरः स्वप्ने श्यामः कमललोचनः श्यामः कमललोचनः पीतवासा बृहद्बाहो पीतवासा बृहद्बाहो जोषितां हृदयङ्गमः जोषितां हृदयङ्गमः दृष्टः कश्चिन्नरः स्वप्ने श्यामः कमललोचनः पीतवासा बृहद्बाहो जोषितां हृदयङ्गमः दृष्टः कश्चिन्नरः स्वप्ने श्यामः कमललोचना पीतवासा बृहद्बाहो जोषितां हृदयङ्गमः पीतवासा बृहद्बाहो जोषितां हृदयङ्गमः दृष्टः कश्चिन्नरः स्वप्ने श्यामः कमललोचनः पीतवासा बृहद्बाहो जोषितां हृदयङ्गमः दृष्टः कश्चिन्नरः स्वप्ने श्यामः कमललोचनः पीतवासा बृहद्बाहो जोषितां हृदयङ्गमः दृष्टः कश्चिन्नरः स्वप्ने श्यामः कमललोचनः पीतवासा बृहद्बाहो जोषितां हृदयङ्गमः दृष्टः कश्चिन्नरः स्वप्ने श्यामः कमललोचनः पीतवासा बृहद्बाहो जोषितां हृदयङ्गमः श्लोकरणवाद उषा कहिले स्वप्नरे मु एक श्यामवर्ण कमल नयन पीतवासन परिहित ओ बलशाली बाहु समन्वित पुरुषंकु दर्शन करथिले से जेपरी रमणी हृदय को स्पर्श करथिले हरे कृष्ण अपस्थ भक्त सदानंद मातृवृंद आपण मानक अमर भागवत कथा को स्वागत जणा जाउची ए कथा चारिसंधि भगवान कर एही लीला सब रही दिव्य लीला भगवान कर जो कहा जाए दिव्य यू जदि बुझे ठीक भाव तेल से शरीर तक मनुष्य जन्म सार्थक होगवान भाव दिव्य लीला पखापाखि से लीला कले पखापाखि 11 वर्ष वृंदावन 18 वर्ष मथुर पखापाखि 100 वर्ष लीला कले द्वारकारे द्वारका लीला को आमको सुजोग मिलला से सब विषय श्रवण करने पाठ करने स्मरण करने तेणु भगवान को लीला सब वर्णना करागला भगवान पा चल कथा चलो ये मत जो भगवान ये मतलब पौत्र हिसाब से ये भगवान नुहति ना ये सब भगवान ये चतुर्भुज आम कही सहीटा वासुदेव संकर्षण प्रद्युम्न अनिरुद्ध एम होती भगवान राम लक्ष्मण भरत शत्रुघ्न लीला चलती शत्रुघ्न लीला होती अनिरुद्ध ଅନିରୁଦ୍ଧଙ୍କ ଲୀଳା ଚାଲିଛନ୍ତି, ବିବାହ କରିଛନ୍ତି। ଆ ପୂର୍ବରୁ ମଧ୍ୟ ତାଙ୍କର ଗୋଟେ ବିବାହ ଲୀଳା ଆମେ ଶୁଣିଥିଲେ ରୋଚନାଙ୍କ ସହିତ, ବର୍ତ୍ତମାନ ଉଷାଙ୍କ ସହିତ ବିବାହ ଲୀଳା ସବୁ ଆମେ ଶ୍ରବଣ କରୁଛେ। ତେଣୁ ଭଗବାନ ସିଏ ସବୁକିଛି କରିପାରିବେ। ତେଣୁ ଭଗବାନଙ୍କୁ ଯେଉଁମାନେ ସ୍ମରଣ କରୁଛନ୍ତି ବା ଚିନ୍ତନ କରୁଛନ୍ତି, ତାଙ୍କର ନାମ ଧ୍ୟାନ କରୁଛନ୍ତି, ସେ ମଧ୍ୟ ଭଗବାନଙ୍କୁ ପ୍ରାପ୍ତ ହେଉଛନ୍ତି। ଇଏ ନୁହଁ ଖାଲି ଭଗବାନ ଆସି ମାନେ ତାଙ୍କର ସ୍ୱ ହୃଦୟରେ ସ୍ୱ ଶରୀରରେ ଉପସ୍ଥିତ ହେଲେ ସେ ଭଗବାନ ଆସିଲେ ବୋଲି କହିବା ନା, କଥା ମାଧ୍ୟମରେ ବି ଭଗବାନ ରହୁଛନ୍ତି। ଭଗବାନ ଅଦ୍ୱୈତ ତତ୍ତ୍ୱ, ଅଦ୍ୱୈତ ତତ୍ତ୍ୱକୁ ବୁଝିବାକୁ ପଡ଼ିବ। ଅଦ୍ୱୈତ ତତ୍ତ୍ୱ ନାମ ନାମୀ ଅଭିନ୍ନ, କୌଣସି ତାଙ୍କର ଭିନ୍ନତା ନାହିଁ। ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସବିଘ୍ନ ଅଭିନ୍ନତ୍ୱ ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଅଭିନ୍ନତ୍ୱ ନାମ ନାମିନ। ଭଗବାନ ହେଉଛି ଚିନ୍ତାମଣି, ଯାହା ଆମେ ଚିନ୍ତା କରିବା ତାକୁ ସେ ପ୍ରଦାନ କରିବେ। ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସବିଗ୍ରହ, ସେ ହେଉଛନ୍ତି ଚେତନଶୀଳ ଏବଂ ରସବିଗ୍ରହ ସିଏ, ଏବଂ ପୂର୍ଣ୍ଣ ସେ ହେଉଛନ୍ତି ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ। ଏଇଭଳି ସବୁ ଭଗବାନଙ୍କର ବିଶେଷଣ ରହିଛି। ଅଭିନ୍ନତ ନାମ ନାମିନ, ଭଗବାନ ଏବଂ ଭଗବାନ ନାମ ଭିତରେ କୌଣସି ତଫାତ୍ ନାହିଁ। ତେଣୁ ସିଏ ଆମକୁ ଗୋଟେ କୃପା କରୁଛନ୍ତି ଏଇ ଲୀଳା ତାଙ୍କ ଆମେ ଯେଉଁ ଲୀଳାକୁ ବର୍ଣ୍ଣନା କରୁଛେ ବା ଶ୍ରବଣ କରୁଛେ ବା କୀର୍ତ୍ତନ କରୁଛେ, ଏଇ ମାଧ୍ୟମରେ ଭଗବାନ ଏଠି ଉପସ୍ଥିତ ରହିଛନ୍ତି, ଆମକୁ ସେ କୃପା ପ୍ରଦାନ କରୁଛନ୍ତି। ଭଗବାନଙ୍କ ଅହେତୁକି କୃପା, ତେଣୁ ସେହିଭଳି ଭାବରେ ଉଷାଙ୍କ ପ୍ରତି ମଧ୍ୟ ସେ କୃପା କରିଥିଲେ। ତେଣୁ ସେ ଯେଉଁ ରାତ୍ରିରେ ସ୍ୱପ୍ନରେ ଦେଖିଥିଲେ, ପ୍ରକୃତରେ ଭଗବାନ ଅନିରୁଦ୍ଧ ସେଠି ଉପସ୍ଥିତ ଥିଲେ, ତାଙ୍କ ସଙ୍ଗ କରିଥିଲେ, ସେ ଉପସ୍ଥିତ ଥିଲେ। ତେଣୁ ଏ ସ୍ୱପ୍ନରେ ଆମେ ବହୁତ ଜିନିଷ, ଆମେ ସ୍ୱପ୍ନ ବିଷୟରେ ବହୁତ କଥା କହୁଛେ, ସ୍ୱପ୍ନରେ ବହୁତ କଥା ଯେଉଁ ଲୋକମାନେ ଏଇ ଭୌତିକ ଜିନିଷ ଚିନ୍ତା କରୁଛନ୍ତି ସବୁ କରୁଛନ୍ତି ସବୁ ହେଉଛି, କିନ୍ତୁ ସ୍ୱପ୍ନରେ ଯଦି ଭଗବାନଙ୍କ ବିଷୟରେ ଆସିଗଲା ତାହେଲେ ସେ ତାଙ୍କର ସେ ସ୍ୱପ୍ନ ସାର୍ଥକ ହୋଇଯିବ। ସବୁଥିର ସାର୍ଥକତା ହେଉଛି ସେଇଥିରେ ଯଦି ଭଗବାନଙ୍କ ସହିତ ଯୁକ୍ତ ହେଲେ, ଭଗବାନଙ୍କ ସହିତ ଯେଉଁ ସ୍ୱପ୍ନ ଦେଖିଲେ ଉଷା, ସେ ସ୍ୱପ୍ନରେ ଭଗବାନଙ୍କୁ ଦର୍ଶନ କଲେ, ପ୍ରକୃତରେ ଭଗବାନଙ୍କର ଯେଉଁ ସ୍ୱପ୍ନ ଦେଖିଲେ ଇଏ ଗୋଟେ ଅବାସ୍ତବ ବସ୍ତୁ ତା ନୁହଁ, ଭଗବାନ ନିଜେ ସେଠି ଉପସ୍ଥିତ ଥିଲେ, କାରଣ ସିଏ ତାଙ୍କର ପତ୍ନୀ ନିତ୍ୟ ଶକ୍ତି, ସିଏ ଏ ଲୀଳା କରୁଛନ୍ତି। ତେଣୁ ଭଗବାନ ସେଠି ଉପସ୍ଥିତ ଥିଲେ। ଅନ୍ୟ ପୁରାଣମାନଙ୍କରେ ବା ବିଶେଷ ଭାବେ ବିଷ୍ଣୁ ପୁରାଣ ଏବଂ ହରିବଂଶରେ ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଭାଗବତ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ସିଏ ବର୍ତ୍ତମାନ ସ୍ମରଣ କରୁଛନ୍ତି ସ୍ୱପ୍ନକୁ। ଆମେ ଯେତେବେଳେ ସ୍ୱପ୍ନ ଦେଖୁଛେ କେତେବେଳେ ଜିନିଷ କେତେବେଳେ ମଧ୍ୟ ଭୁଲି ଯାଉଛେ, କ'ଣ ସ୍ୱପ୍ନ ହୋଇଥିଲା ଆମେ ଭୁଲି ଯାଉଛେ, କ'ଣ ସ୍ୱପ୍ନ ଦେଖିଲେ ଆମେ ମନେ ପଡ଼ୁନାହିଁ ଏଇଭଳି ଭାବେ ରହୁଛି, କିନ୍ତୁ କେଉଁ ସ୍ୱପ୍ନ ମଧ୍ୟ ମନେ ରହୁଛି, ସ୍ୱପ୍ନଟା ଆମେ ମନେ ରଖୁଛେ ଏଇଟା ସ୍ୱପ୍ନ ଏଇଭଳି ଭାବେ ଆମେ ଦେଖୁଥିଲେ। ତେଣୁ ସେହିଭଳି ଭାବରେ ଉଷାଙ୍କର ଏଇ ଯେଉଁ ସ୍ୱପ୍ନ ଦେଖିଥିଲେ, ସ୍ୱପ୍ନ ପ୍ରକୃତ ସତ୍ୟ, ସତ୍ୟ ଘଟଣା, ସ୍ୱପ୍ନ ଭଳି ଲାଗୁଥିଲା। ସ୍ୱପ୍ନ ଏବଂ ସତ୍ୟ ଭିତରେ ତଫାତ୍ ଖୁବ୍ କମ୍, ଆମେ ଜାଣିପାରିବାନି। ଆମେ ଯେତେବେଳେ ସ୍ୱପ୍ନ ଦେଖୁଛେ ଆମେ ଭାବୁନେ ଏଇଟା ସ୍ୱପ୍ନ ବୋଲି, ଆମେ ଯେତେବେଳେ ସ୍ୱପ୍ନ ଦେଖୁଛେ ଆମେ ଭାବୁଛେ ଏଇଟା ସତ୍ୟ, ସତ୍ୟ ଆମେ ଭାବୁଛେ ଏଇଟା ସତ୍ୟ। ସେଇଭଳି ଭାବରେ ଏ ଯେଉଁ ଆମେ ଭାବୁଛେ ଏଇଟା ସତ୍ୟ, ଏଇଟା ସ୍ୱପ୍ନ ମଧ୍ୟ, ସ୍ୱପ୍ନ ଏବଂ ସତ୍ୟ ଭିତରେ ତଫାତ୍ ଖୁବ୍ କମ୍ ରହିଛି। ତେଣୁ ଏ ଯେଉଁ ସ୍ୱପ୍ନ ରହୁଛି, ଏ ସ୍ୱପ୍ନ ହେଉଛି କ'ଣ ନା, ବୁଦ୍ଧିର ଗୋଟେ ଅବସ୍ଥା। ସ୍ୱପ୍ନ କହିଲେ ବୁଦ୍ଧିର ଗୋଟେ ଅବସ୍ଥା, ବୁଦ୍ଧିର ତିନୋଟି ଅବସ୍ଥା ରହିଛି, ଗୋଟେ ହେଉଛି ଜାଗ୍ରତ ଅବସ୍ଥା, ଗୋଟେ ହେଉଛି ସ୍ୱପ୍ନ ଅବସ୍ଥା, ଆଉ ଗୋଟେ ହେଉଛି ସୁଷୁପ୍ତି, ପୂର୍ଣ୍ଣ ନିଦ୍ରା, ନିଦ୍ରା ଚାଲିଯାଉଛି। ନିଦ୍ରାରେ ଆମେ ଚିନ୍ତା କରିପାରୁନି କ'ଣ ହେଉଛି କ'ଣ ନାହିଁ, କିନ୍ତୁ ସବୁ କାମ ଚାଲିଛି, କିନ୍ତୁ ଯେହେତୁ ନିଦ୍ରା ଆମର ହୋଇଯାଇଛି ସେଥିପାଇଁ ଆଉ ବୁଦ୍ଧି ସେଠି କାମ କରୁନାହିଁ, ଆମେ ଜାଣିପାରୁନା କେତେବେଳେ ଆମେ ନିଶ୍ୱାସ ନେଉଛେ କ'ଣ କରୁଛେ ଏସବୁ ରହିଛି, କିନ୍ତୁ ତଥାପି ରହିଛି। କେତେବେଳେ କ'ଣ ଗୋଟେ ମଶା କାମୁଡ଼ିଲା ଯଦି ଇଏ ହେଲା ସାଙ୍ଗେ ସାଙ୍ଗେ ନିଦ୍ରାରେ ମଧ୍ୟ ହାତଟା ବାଜିଯାଉଛି, ଏ ବୁଦ୍ଧିରେ ମଧ୍ୟ ସେଇଭଳି ଭାବରେ ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି, ଏଭଳି ସବୁ ଦେଇଛନ୍ତି ଆମର ଶରୀରରେ, ଏଇସବୁ ଇନ୍ଦ୍ରିୟମାନଙ୍କୁ ପ୍ରଦାନ କରିଛନ୍ତି। ତେଣୁ ବୁଦ୍ଧିର ଇଏ ହେଉଛି ସ୍ୱପ୍ନ ଅବସ୍ଥା, ଆଉ ଗୋଟେ ହେଉଛି ଜାଗ୍ରତ ଅବସ୍ଥା, ଆଉ ଗୋଟେ ସୁଷୁପ୍ତି ଅବସ୍ଥା, ନିଦ୍ରା। ଏ ତିନି ଅବସ୍ଥାରୁ ଆଉ ଗୋଟେ ଅବସ୍ଥା ରହିଛି, ସେଇଟା ହେଉଛି ତୁରୀୟ ଅବସ୍ଥା, ତାକୁ କୁହାଯାଏ ସମାଧି। ସମାଧି ସେ ସମାଧି ସ୍ତରରେ ସେ ରହିଥାନ୍ତି। ତେଣୁ ଆମର କୁହାଯାଇଛି ବ୍ରହ୍ମ ସଂହିତାରେ ବ୍ରହ୍ମା କହିଛନ୍ତି, ଝକାରଣା ନବଜଳେ ଭଜତି ସ୍ମ ଯୋଗ ନିଦ୍ରା ମନନ୍ଦ ଜଗଦଣ୍ଡ ସରୋମ କୋପ ଆଧାର ଶକ୍ତି ଅବଲମ୍ବ୍ୟା ପରାଂଶ ମୂର୍ତ୍ତି ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ଆମେ ଏଇ ତିନିଟି ଅବସ୍ଥାରେ ରହିଛି, କିନ୍ତୁ ଚତୁର୍ଥ ଅବସ୍ଥା ବିଷୟରେ ଆମେ ଜାଣିନାହିଁ, କିନ୍ତୁ ଯେଉଁମାନେ ଯୋଗୀମାନେ ସେ ଅବସ୍ଥାକୁ ଜାଣନ୍ତି, ସମାଧି ଅବସ୍ଥା, ସେଇଟା ନିଦ୍ରା ନୁହଁ କି ଜାଗ୍ରତ ନୁହଁ, ସେ ସମାଧି, ଏ ତିନୋଟି ଅବସ୍ଥାରୁ ଉର୍ଦ୍ଧ୍ୱରେ, ସେଇଟାକୁ ତୁରୀୟ ଅବସ୍ଥା ବୋଲି କୁହାଯାଏ। ତେଣୁ ଭଗବାନଙ୍କ ଯେଉଁ ନିଦ୍ରା ସେଇଟା ଯୋଗ ନିଦ୍ରା। ଆମେ ରଥଯାତ୍ରା ସମୟରେ, ରଥଯାତ୍ରା ପରେ ପରେ ଯେଉଁ ଏକାଦଶୀ ପଡ଼ିଲା, ସେଇ ସମୟରେ ଭଗବାନଙ୍କ ନିଦ୍ରା ଆସିଲା, ନିଦ୍ରା ଶୟନ କଲେ, ଶୟନ ଏକାଦଶୀ, ଚାରି ମାସ ପରେ ଭଗବାନଙ୍କ ନିଦ୍ରା ଜାଗ୍ରତ ହେଲା। ଯେ କ'ଣ ସେଇଟା କୁହନ୍ତି କି ଏକାଦଶୀ, ଉତ୍ଥାନ ଏକାଦଶୀ, ଭଗବାନ ଉଠିଲେ, ଉତ୍ଥାନ ଏକାଦଶୀ। ଏ ଚାରି ମାସ ଯେଉଁ ଭଗବାନ ଶୟନ କଲେ, ଭଗବାନ କିଛି ଜାଣିପାରିଲେ ନାହିଁ, ତା ନୁହଁ, ତାଙ୍କର ସବୁବେଳେ ସେ ରହୁଛନ୍ତି ଯୋଗ ନିଦ୍ରା। ଯୋଗ ନିଦ୍ରା କହିଲେ ଇଏ ତିନୋଟି ଅବସ୍ଥାରୁ ଉର୍ଦ୍ଧ୍ୱରେ, ତୁରୀୟ ଅବସ୍ଥା, ତୁରୀୟ ଅବସ୍ଥା ତାକୁ କୁହାଯାଏ ସମାଧି, ତାକୁ ଯୋଗରେ ସମାଧି ବୋଲି କୁହାଯାଏ। ତେଣୁ ଭଗବାନଙ୍କ ଯେଉଁ ନିଦ୍ରା ଏଇଟା ଯୋଗ ନିଦ୍ରା, ସମାଧିରେ ସେମାନେ ଥାଆନ୍ତି, ଯୋଗ ନିଦ୍ରା ସବୁ ଜାଣନ୍ତି, ସବୁ କ'ଣ ହେଉଛି କ'ଣ ନାହିଁ। ଏ ଭୌତିକ ଜଗତରେ ତ ଧ୍ୱଂସ ହୋଇଯାଉଛି, ଏ ସମସ୍ତ ଜୀବ ଯେଉଁ ରହିଛନ୍ତି, ସମସ୍ତ ଜୀବମାନଙ୍କୁ ସୂକ୍ଷ୍ମ ଶରୀରରେ, ସୂକ୍ଷ୍ମ ଶରୀରରେ ଭଗବାନ ଗର୍ଭଦୋଷାୟୀ ବିଷ୍ଣୁଙ୍କର ଗର୍ଭରେ ସେମାନେ ଆଶ୍ରୟ ନେଇଥାନ୍ତି, ଏବଂ ଭଗବାନ ସେଠି ଶୟନ କରନ୍ତି। ବ୍ରହ୍ମାଙ୍କର ଗୋଟିଏ ରାତ୍ରି କହିଲେ କେତେ, ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି ସହସ୍ର ଯୁଗ ପର୍ଯ୍ୟନ୍ତ, ହଜାର ଯୁଗ, ହଜାର କହିଲେ ସତ୍ୟ ତ୍ରେତୟା ଦ୍ୱାପର କଳି, ଏ ସମୁଦାୟ ମିଶିଲେ ହେବ 43,20,000 ବର୍ଷ। ଏ ସମୁଦାୟ ଯୁଗର ପରିମାଣ ହେଉଛି 43,20,000 ବର୍ଷ, ଆକୁ ହଜାରରେ ଗୁଣିଲେ ଯେତିକି ହେବ ସେତିକି ହେଉଛି ଭଗବାନଙ୍କ ନିଦ୍ରାର ସମୟ, 432 କୋଟି। ବ୍ରହ୍ମା ମଧ୍ୟ ସେତିକି ଶୟନ କରନ୍ତି, ଏବଂ ଆମେ ମଧ୍ୟ ସେଇଭଳି ଭାବରେ ଶୟନ କରୁଛେ, ସେଠି ସେଠି ମଧ୍ୟ ଶୟନ କରୁଛେ, ଭଗବାନଙ୍କ ହୃଦୟ ଭିତରେ, ଗର୍ଭ ଭିତରେ ଆମେ ଶୟନ କରିଥାଏ। ତେଣୁ ପୁଣି ଯେତେବେଳେ ଆସିଯିବ ସୃଷ୍ଟିର ସମୟ ଆସିବ, ସେହି ସମୟରେ ଭଗବାନ ତାଙ୍କର ଜାଗ୍ରତ ହେବେ, ତାଙ୍କ ଆଲାରାମ ଦରକାର ନାହିଁ, ଆଲାରାମ ଦେଲେ ଭଗବାନ ଯେତେବେଳେ ଶୟନ କରନ୍ତି ସେତେବେଳେ ମଧ୍ୟ ତାଙ୍କର ଅନ୍ୟମାନେ ସବୁ ସେବା କରିଥାନ୍ତି, ସବୁ ରହିଛନ୍ତି। ଭାଗବତ ତୃତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ନା କେଉଁ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, ମୈତ୍ରେୟ ମୁନିଙ୍କୁ ପଚାରିଛନ୍ତି ବିଦୁର, କଥିତା ପ୍ରତିଶକ୍ରମ କହ ଅନୁସାରେ, ତ ଭଗବାନଙ୍କ ପାଖରେ ସହିତ କିଏ ଶୟନ କରନ୍ତି, ଭଗବାନଙ୍କ ସେବାରେ କିଏ ନିଯୁକ୍ତ ଥାଆନ୍ତି, ଏସବୁ ରହିବ। ଭଗବାନଙ୍କ ସେବା ସତତ ଚାଲିଛି, ଏମିତି କିଛି ନାହିଁ ଭଗବାନଙ୍କ ସେବା ବନ୍ଦ ହୋଇଗଲା, ନା ଭଗବାନ ସେବା ସବୁବେଳେ ଚାଲିଛି। ତେଣୁ ଯେତେବେଳେ ସମୟ ଆସେ, ସୃଷ୍ଟିର ସମୟ ଆସେ, ସେତେବେଳେ ସେ ତାଙ୍କର ଜାଗ୍ରତ ହୁଅନ୍ତି ଭଗବାନ, ଏବଂ ଜାଗ୍ରତ ହୋଇ ପୁଣି ସୃଷ୍ଟି ଆରମ୍ଭ କରନ୍ତି। ଏ ଯେ ଭୂତ ପ୍ରକୃତି ଇଏ ରହିଥାଏ, ସିଏ ମଧ୍ୟ ସୁପ୍ତ ଭଳି ରହିଥାଏ, ଭୂତ ପ୍ରକୃତିରେ ତା'ର ତିନୋଟି ଅବସ୍ଥା ନାହିଁ, ଗୋଟିଏ ଅବସ୍ଥା, କିନ୍ତୁ ସିଏ ହେଉଛି ଅଚେତନ, ସିଏ ହେଉଛି ଅଚେତନ, କିନ୍ତୁ ଅଚେତନରେ ଭଗବାନ ଚେତନା ପ୍ରଦାନ କରନ୍ତି। ଭଗବାନ ଈକ୍ଷଣ ମାଧ୍ୟମରେ ସେଇ ମହତ୍ ତତ୍ତ୍ୱରେ କ'ଣ ଏ ଜୀବମାନଙ୍କୁ ସବୁ ପୁଣି ଦିଅନ୍ତି, ପ୍ରଦାନ କରନ୍ତି। ତେଣୁ ଜୀବମାନେ ଏଇଠି ମହତ୍ତ୍ୱକୁ ଆସିକରି ପୁଣି ସମୟ ଆସିଲେ, କାଳ ସମୟ ଅନୁସାରେ, କାଳ ଅନୁସାରେ ସେମାନେ ପୁଣି ଇଏ ହେବେ, ଜନ୍ମ ନେବେ, ଏଇଭଳି ଭାବେ ସୃଷ୍ଟି ପ୍ରକ୍ରିୟା ଚାଲିଛି। ଭଗବାନ ଏଇଭଳି ଭାବେ ଶୟନ କରୁ, ଭଗବାନ ଶୟନ ହେଉଛି ଏଇଭଳି ଭାବରେ, ଏବଂ ତାଙ୍କର ପତ୍ନୀମାନେ ବା ତାଙ୍କର ଯେଉଁ ଶକ୍ତିମାନେ ରହିଛନ୍ତି ସେମାନେ ମଧ୍ୟ ସେଇଭଳି ଭାବରେ ସେମାନେ ଯୋଗ ନିଦ୍ରାରେ ଥାଆନ୍ତି। କାରଣ ଆମ ନିଦ୍ରା ଯେଉଁ ହେଉଛି, ଏ ନିଦ୍ରାଟା ହେଉଛି କେଉଁଥିରେ ହେଉଛି, କିଭଳି ଜଣେ ନିଦ୍ରା ଯାଉଛି, ସାଧାରଣ ଜୀବମାନ କଥା କୁହାଯାଉଛି, କିଭଳି ସେମାନେ ନିଦ୍ରା ଯାଉଛନ୍ତି, କିଭଳି ନିଦ୍ରା ଯାଉଛନ୍ତି, ରାତିରେ ଦିନରେ ବି କେତେଜଣ ଶୋଉଛନ୍ତି, ରାତିରେ ବି କେତେଜଣ ଜାଗ୍ରତ ରହୁଛନ୍ତି, ନିଦ୍ରାଟା ଯେଉଁ ହେଉଛି କିଭଳି ହେଉଛି, ମୁଁ ତ କହିଦେବି ମାନେ କହିକି ପଡ଼ିଯିବି। ତେଣୁ ଏଇ ପ୍ରଶ୍ନ ପଚାରିଲେ ଏଇଟା ଟିକିଏ ଜଣାପଡ଼ିବ ଜିନିଷଟା, ନିଦ୍ରା କେମିତି ହେଉଛି ଭାଗବତ, ନା ନା ମୃତ୍ୟୁ ଭଳି ହେଉ ବା ଯେଉଁ ଜୀବନ୍ତ ଭଳି ହେଉ, କିନ୍ତୁ ଯେଉଁ ଜୀବନ ଶୋଉଛି ମାନେ ନିଦ୍ରା ହେଉଛି କିଭଳି ହେଉଛି, କାରଣ କ'ଣ, କେମିତି କିଭଳି ହେଉଛି, ମାନସିକ ଦ୍ୱାରା ହେଉଛି, ମାୟାର ତିନୋଟି ଶକ୍ତି ରହିଛି, ସତ୍ତ୍ୱ ରଜ ତମ, ତିନୋଟି ଗୁଣ ରହିଛି। ହଁ, ତମ ଗୁଣରେ ଯେତେବେଳେ ଅଧିକ ହେବ ସେତେବେଳେ ସେ ଶୟନ କରିବ। ତେଣୁ ତମ ଗୁଣକୁ ଯେଉଁମାନେ ଜୟ କରିଛନ୍ତି ସେମାନେ ନିଦ୍ରାକୁ ଜୟ କରିଯାଇଛନ୍ତି, ଜଗନ୍ ତମଗୁଣକୁ ଜୟ କରି ଯେମିତି ଗୁଡ଼ାକେଶ ଅର୍ଜୁନ, ଅର୍ଜୁନଙ୍କର ଗୋଟେ ନାଁ ହେଉଛି ଗୁଡ଼ାକେଶ, କାହିଁକି ନା ସେ ନିଦ୍ରାକୁ ଜୟ କରିଥିଲେ। ଆମର ଭଗବାନଙ୍କର ରାମଚନ୍ଦ୍ରଙ୍କ ବିଷୟରେ ବର୍ଣ୍ଣନା କରାଯାଏ, ଯେତେବେଳେ ରାମଚନ୍ଦ୍ର ଯାଇଥିଲେ 14 ବର୍ଷ ବନବାସ, ଏବଂ ସେହି ସମୟରେ ଲକ୍ଷ୍ମଣ ଭଗବାନ ସେ କ'ଣ କରୁଥିଲେ ନା ନିଦ୍ରା ଶୟନ କରୁନଥିଲେ, ଜାଗ୍ରତ ରହିଥିଲେ, 14 ବର୍ଷ କାଳ ଜାଗ୍ରତ ରହିଥିଲେ। ତେଣୁ ଇଏ ତମଗୁଣକୁ ଜୟ ଯେଉଁମାନେ ଜୟ କରିଛନ୍ତି, ଭୌତିକ ଜଗତ କଥା ଆମେ ଭୌତିକ ସ୍ତରରେ କଥା କହୁ, ଯେଉଁମାନେ ତମଗୁଣକୁ ଜୟ କରୁଛନ୍ତି ସେମାନେ ସତ୍ୱଗୁଣ ରଜଗୁଣ ଯେଉଁମାନେ ରହିଛନ୍ତି ସେମାନେ ନିଦ୍ରାକୁ ଜୟ କରିଛନ୍ତି, ଭାଗବତ ଏକାଶକନ୍ଦ ସେଇଟା ବର୍ଣ୍ଣନା କରାଯାଇଛି। ଏବଂ ଭଗବାନ ମଧ୍ୟ ଯେଉଁ ତମଗୁଣ ଆସୁଛି କିଭଳି ଆସୁଛି, ଭଗବାନଙ୍କର ବ୍ୟବସ୍ଥାରେ ଗୁଣ ସବୁ ରହିଛି, କେଉଁ ଗୁଣର ପ୍ରାଧାନ୍ୟ କେତେବେଳେ ହେଉଛି, ଭଗବତ ଗୀତା 14 ଅଧ୍ୟାୟରେ ଗୁଣ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ସତ୍ୱ ରଜସ୍ତମିତି ଗୁଣା ପ୍ରକୃତି ସମଭାବ ନା, ରଜସ୍ତମ ସାବିଭୂୟ ସତ୍ୱଂ ଭବତି ଭାରତ, ସତ୍ୱ ରଜସ୍ତମ ସେବ ତମ ସତ୍ୱଂ ରଜସ୍ତତା। ଭଗବାନ ଏଭଳି ଭାବରେ ଗୁଣର ବ୍ୟବସ୍ଥା କରିଛନ୍ତି, ଗୁଣଟି ସୃଷ୍ଟି କରିଛନ୍ତି, ଏ ମାୟାର ସୃଷ୍ଟି କ୍ରିୟା ବା ମାୟାର ଶକ୍ତି ରହିଛି। ସତ୍ୱଗୁଣର କେତେବେଳେ ପ୍ରାଧାନ୍ୟ ହେଲେ ରଜଗୁଣ ଏବଂ ତମଗୁଣ ଦବି ଯାଉଛନ୍ତି, ରଜଗୁଣର ଯେତେବେଳେ ପ୍ରାଧାନ୍ୟ ହୋଇଯାଉ ସେତେବେଳେ ସତ୍ୱଗୁଣ ଏବଂ ତମଗୁଣ ଦବି ଯାଉଛି, ପୁଣି ଯେତେବେଳେ ତମଗୁଣର ପ୍ରାଧାନ୍ୟ ହେଉଛି ସେତେବେଳେ ସତ୍ୱଗୁଣ ଏବଂ ରଜଗୁଣ ଦବି ଯାଉଛି, ତେଣୁ ତମଗୁଣର ଯେତେବେଳେ ପ୍ରାଧାନ୍ୟ ହେଉଛି ସେ ଶୟନ କରୁଛି, ଶୋଉଛି, ଶୋଇପଡ଼ୁଛି। ସେ ଯାହାର ତମଗୁଣ ବେଶୀ ଅଧିକା ତା'ର ନିଦ୍ରା ସେତେ ଅଧିକା, ନିଦ୍ରା ସେତେ ଅଧିକା, ଯାହାର ତମଗୁଣ ଯେତେ କମ୍ ତା'ର ନିଦ୍ରା ସେତେ କମ୍। ଏବଂ ଭଗବାନ ମଧ୍ୟ କହୁଛନ୍ତି ଭଗବତ ଗୀତା 15 ଅଧ୍ୟାୟ 15 ଶ୍ଳୋକରେ, ମତ ସ୍ମୃତିର୍ ଜ୍ଞାନମ ଅପହନମ ଚ। ଭଗବାନ ଠାରୁ ଏସବୁ ଆସୁଛି, ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ଅପହନ ବିସ୍ମୃତି ଆସୁଛି। ଆମେ ଯଦି ଭୁଲି ନଯିବା ଆମେ ଶୟନ କରିପାରିବା ନାହିଁ, ତମଗୁଣ ହେଲା ମାନେ ଆମେ ସବୁ ଭୁଲିଯିବା, ଭୁଲିଗଲେ ଆମେ ଶୟନ କରୁଛେ। କିନ୍ତୁ ଯେଉଁମାନେ ମୁକ୍ତ ଜୀବ ସେମାନେ ତମଗୁଣର ଅଧୀନରେ ନଥାନ୍ତି, ସେମାନେ ଏ ଶୁଦ୍ଧ ସତ୍ତ୍ୱ ସ୍ତରରେ ଥାଆନ୍ତି, ସେମାନେ 3 ଗୁଣର ଉର୍ଦ୍ଧ୍ୱରେ ଥାଆନ୍ତି ଶୁଦ୍ଧ ସତ୍ତ୍ୱ। ତେଣୁ ଭଗବାନ ମଧ୍ୟ ସେଇଭଳି ଭାବ, ଇଏ ହେଉଛି ବସୁଦେବ, ବସୁଦେବଙ୍କ ଭଗବାନଙ୍କ ଗୋଟେ ନାମ ହେଉଛି ବାସୁଦେବ, କାହିଁକି ନା ଏ ବସୁଦେବଙ୍କ ପୁତ୍ର ରୂପରେ ଆସିଲେ। ବସୁଦେବ ଶବ୍ଦର ଅର୍ଥ ହେଉଛି ଶୁଦ୍ଧ ସତ୍ତ୍ୱ। ଶ୍ରୀମଦ୍ ଭାଗବତ 4ତୃତୀୟ ଅଧ୍ୟାୟରେ ଶିବଜୀ କଥା କହୁଛନ୍ତି, ସତ୍ୱଂ ବିଶୁଦ୍ଧଂ ବସୁଦେବ ଶବ୍ଦିତଂ ଯଦି ଅତି ତତ୍ର ପୁମାନ ପାବୃତା ସତ୍ୱେ ଚ ତସ୍ମିନ୍ ଭଗବାନ ବାସୁଦେବେ ହି ଅଧ୍ୟକ୍ଷ ଜମି ନମସା ବିଧିହତେ। ଶିବଜୀ ଗୋଟେ ଧର ରହିଛି ଦକ୍ଷ, ଦକ୍ଷ ହେଉଛି ବ୍ରହ୍ମାଙ୍କର ପୁତ୍ର, ଦକ୍ଷ କହିଲେ ଏକ୍ସପର୍ଟ, ଏକ୍ସପର୍ଟ ସିଏ, ତେଣୁ ସେ ଜଣେ ପ୍ରଜାପତି, ଦକ୍ଷ ପ୍ରଜାପତି ଥିଲେ, ସମସ୍ତେ ତାଙ୍କୁ ସମ୍ମାନ କରୁଥିଲେ। ତେଣୁ ଗୋଟେ ଯଜ୍ଞ ହେଉଥିଲା, ସେ ଯଜ୍ଞରେ ଏମାନେ ସବୁ ଯାଇଥିଲେ, ନିମନ୍ତ୍ରିତ ହୋଇ ଦେବତାମାନେ ସବୁ ଯାଇଥିଲେ, ଯଜ୍ଞ ଭାଗ ଦେବତାମାନେ ପ୍ରାପ୍ତ ହୁଅନ୍ତି ଯଜ୍ଞରେ ସବୁ, ଇନ୍ଦ୍ରାୟ ସ୍ୱାହା ଇଦମ୍ ଇନ୍ଦ୍ରାୟ ନମଃ, ଏଇଭଳି ଭାବରେ ଯେଉଁ ଯଜ୍ଞରେ ଆହୁତି ଦିଆଯାଏ ଦେବତାମାନଙ୍କୁ ଆହୁତି ଦିଆଯାଏ, ଯଜ୍ଞ ଭାଗ ସେମାନେ ପ୍ରାପ୍ତ ହୁଅନ୍ତି। ତେଣୁ ବ୍ରହ୍ମା ଶିବ ଇତ୍ୟାଦି ସେମାନେ, ବିଷ୍ଣୁ ଇତ୍ୟାଦି ସମସ୍ତେ ଏଇ ଯଜ୍ଞ ଭାଗ ପ୍ରାପ୍ତ ହୁଅନ୍ତି। ତେଣୁ ସେ ଯଜ୍ଞରେ ମଧ୍ୟ ଏମାନେ ସବୁ ଯାଇଥିଲେ, ବ୍ରହ୍ମା ଶିବ ଏମାନେ ସବୁ, ଶିବ ମଧ୍ୟ ବ୍ରହ୍ମାଙ୍କ ପୁତ୍ର, ବ୍ରହ୍ମାଙ୍କର ଅନେକ ପୁତ୍ର ରହିଛନ୍ତି, ତେଣୁ ଏସବୁ ସବୁ ଯାଇଛନ୍ତି, ଏମାନେ ସବୁ ଦେବତା, ଶ୍ରେଷ୍ଠ ଦେବତା ବ୍ରହ୍ମା ଶିବ ଏବଂ ବିଷ୍ଣୁ। ବିଷ୍ଣୁ ସେଥିରେ ନଥିଲେ, ବ୍ରହ୍ମା ଏବଂ ଶିବ ଥିଲେ ଏବଂ ଅନ୍ୟ ଦେବତାମାନେ ଥିଲେ, ମୁନି ଋଷିମାନେ ଥିଲେ, ସେ ଯଜ୍ଞ ହେଉଥିଲା। ଯଜ୍ଞରେ 4 ଜଣ ରହିଛନ୍ତି, ଯଜ୍ଞର ବିଧାନ କରିବା ପାଇଁ 4 ଜଣ ଚତୁର୍ହୋତ୍ର ବୋଲି କୁହାଯାଏ। କିଏ କିଏ ସେମାନେ? ସେମାନେ ହେଉଛନ୍ତି, ପ୍ରଥମେ ହେଉଛନ୍ତି ହୋତା, ତା'ପରେ ଉଦ୍ଗାତା, ତା'ପରେ ବ୍ରହ୍ମା, ଏବଂ ତା'ପରେ ହେଉଛି ଅଧର୍ୟୁ ଏବଂ ବ୍ରହ୍ମା, ଏଇ 4 ଜଣ ରହୁଛନ୍ତି ବ୍ରହ୍ମା ଏଇ ଯେଉଁ ଯଜ୍ଞରେ, ଏମାନେ ସବୁ ଯଜ୍ଞ କାର୍ଯ୍ୟ କରନ୍ତି, ସମାପନ କରନ୍ତି। ତେଣୁ ଏଇଭଳି ଭାବରେ ଯଜ୍ଞ ଚାଲିଛି, ବ୍ରହ୍ମା ବସିଛନ୍ତି, ତାଙ୍କର ଆସନ ଦିଆଯାଇଛି ସେ ବସିଛନ୍ତି, ଶିବଜୀ ତାଙ୍କର ଆସନ ଦିଆଯାଇ ସେ ବସିଛନ୍ତି, ଅନ୍ୟ ଦେବତାମାନେ ବସିଛନ୍ତି ଏବଂ ମୁନି ଋଷିମାନେ ସବୁ ବସିଛନ୍ତି, ଯଜ୍ଞ ହେଉଛି, ଯଜ୍ଞ ହେଉଛି। ସେହି ସମୟରେ ଆସି ପହଞ୍ଚିଗଲେ ଦକ୍ଷ, ଆସି ପହଞ୍ଚିଗଲେ ଦକ୍ଷଙ୍କୁ ଦେଖିକରି ସେ ବହୁତ ଉନ୍ନତ ସ୍ତରର, ତେଣୁ ସମସ୍ତେ ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ, ସମସ୍ତେ ଦଣ୍ଡାୟମାନ ହୋଇଗଲେ। ଯଦି ଜଣେ ସମ୍ମାନନୀୟ ବ୍ୟକ୍ତି ଆସୁଛନ୍ତି, ସମସ୍ତେ ତାଙ୍କୁ ଦଣ୍ଡାୟମାନ ହୋଇ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିବେ, ତେଣୁ ସେହିଭଳି ଭାବରେ ସମସ୍ତେ ଦଣ୍ଡାୟମାନ ପ୍ରଦର୍ଶନ, ସମ୍ମାନ ପ୍ରଦର୍ଶନ କରୁଛନ୍ତି। ଶିବ ଓ ବ୍ରହ୍ମା ବସିଛନ୍ତି, ସେଇ ବ୍ରହ୍ମାଙ୍କର ପୁତ୍ର ସିଏ ଦକ୍ଷ, ଏବଂ ଶିବଜୀ ଯଦିଓ ଦକ୍ଷଙ୍କର ଜାମାତା ବା ଜ୍ୱାଇଁ, କିନ୍ତୁ ଶିବଜୀ ଭଗବାନଙ୍କ ଚିନ୍ତାରେ ମଗ୍ନ ହେଇକି ରହିଛନ୍ତି। ସତ୍ୟଂ ବିଶୁଦ୍ଧମ ବସୁଦେବ ଶବ୍ଦିତମ, ସବୁବେଳେ ସେ ଭଗବାନଙ୍କର ଧ୍ୟାନ କରୁଛନ୍ତି। ଶିବଜୀ ସବୁବେଳେ ଭଗବାନଙ୍କୁ ଧ୍ୟାନ କରୁଛନ୍ତି। ମୁକ୍ତ ଜୀବ କହିଲେ ସେମାନେ ସବୁବେଳେ ଭଗବାନ ଧ୍ୟାନ କରନ୍ତି, ତେଣୁ ଶୋଇବେ ସେମିତି କେତେବେଳେ, ସେମାନେ ଶୋଇବେ କେତେବେଳେ, ତମ ଗୁଣ ଭୁଲିଯିବେ କେମିତି ଭୁଲିଯିବେ, ସେମାନେ ଭଗବାନ ଭୁଲି ଯାଇପାରନ୍ତି ନାହିଁ। ସେମାନେ ଏମିତି କେତେବେଳେ ସମୟ ନାହିଁ ସେମାନେ ଭଗବାନ ଭୁଲି ଯାଆନ୍ତି। ଏମାନେ ହେଉଛନ୍ତି ମହାତ୍ମାଙ୍କର ଲକ୍ଷଣ ହେଉଛି ଏଇଟା। ସତତଂ କୀର୍ତ୍ତୟନ୍ତୁ ମାଂ ଯତନ୍ତସ୍ତ ଦୃଢ଼ବ୍ରତା ନମସ୍ୟନ୍ତ ସମାନ ଭକ୍ତା ନିତ୍ୟ ଯୁକ୍ତ ହେବେ। ସତତଂ କୀର୍ତ୍ତୟନ୍ତୁ, ଭଗବାନଙ୍କ ସବୁବେଳେ ସେମାନେ ସେବାରେ ନିଯୁକ୍ତ ରହିଥାନ୍ତି, ଏମାନେ ହେଉଛନ୍ତି ମହାତ୍ମା। ତେଣୁ ଇଏ ଯେଉଁ ଆସିଲେ ଦକ୍ଷ ଆସିଲା ପରେ ଏମାନେ ସବୁ ଦଣ୍ଡାୟମାନ ଦେଲେ, ବ୍ରହ୍ମା ଆଉ ଶିବଜୀ ବସିକି ରହିଥିଲେ, ସେମାନେ ଦଣ୍ଡାୟମାନ ହେଲେ ନାହିଁ। ବ୍ରହ୍ମାଙ୍କୁ ସେ ଆସି ପ୍ରଣାମ କଲେ, କିନ୍ତୁ ଶିବ ତାଙ୍କର ଜାମାତା, ଶିବ ତାଙ୍କୁ ପ୍ରଣାମ କଲେନି ବୋଲି ତାଙ୍କ କ୍ରୋଧ ଆସିଗଲା। ଏଭଳି କ୍ରୋଧ ଆସିଲା, ଚତୁର୍ଥ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏଭଳି କ୍ରୋଧ ଆସିଲା ଯେ ଶିବଜୀଙ୍କୁ ବିଭିନ୍ନ ପ୍ରକାର ସମାଲୋଚନା କରେ, ମର୍କଟ ଲୋଚନ ଏଭଳି ଭାବରେ କହିଥିବ ସମାଲୋଚନା କରେ। ଏବଂ ଶିବଜୀ ଶୁଣିକିରି, ତାଙ୍କର ନିନ୍ଦା ଶୁଣିକିରି ଶିବଜୀ ହସୁଛନ୍ତି, ଇଏ ହେଉଛନ୍ତି ମହାତ୍ମା, କ'ଣ ମାନ ଅପମାନ, ଇଏ ମାନ ଏବଂ ଉପମା ଅପମାନରେ ସମାନ, ଯିଏ ହେବେ ସିଏ ହେଉଛନ୍ତି ମହାତ୍ମା। ଶିବଜୀ ମଧ୍ୟ ସେଇଭଳି ଭାବରେ ତାଙ୍କ ଅପମାନ କରୁଛନ୍ତି, ତାଙ୍କର ଶ୍ୱଶୁର ସିଏ ହସୁଛନ୍ତି, ମୂର୍ଖ ମୂର୍ଖ ହସୁଛନ୍ତି, କିଛି କହୁନାହାନ୍ତି। ଏ ଅପମାନକୁ ସେ ବଡ଼ କଷ୍ଟ, ଏ କଥାଟି କହିଥିଲେ କିଏ, ଉଦ୍ଧବ କହିଥିଲେ ଭଗବାନଙ୍କୁ, ପ୍ରଭୁ ଏଇ ଯେଉଁ ଅପମାନକୁ ସହିବା ତ ବଡ଼ କଷ୍ଟ, କେମିତି ଆମେ ସହିବୁ। ତେଣୁ ଭଗବାନ ଭାଗବତ ଏକାସ୍କନ୍ଧରେ ଏଇ ଲୀଳାଟି କହିଛନ୍ତି, ସେ ବ୍ରାହ୍ମଣ ଉଜ୍ଜୟିନୀରୁ ବ୍ରାହ୍ମଣଙ୍କ ବିଷୟରେ କଥା କହିଛନ୍ତି, କେମିତି ଜଣେ ଅପମାନ ସହିବ, ଆମେ ସହିପାରିବୁ, ମାନଙ୍କୁ ମଧ୍ୟ ସହିପାରିବା ନାହିଁ। ମାନଙ୍କୁ ଆମେ ଭାବୁଛେ କ'ଣ, ଆମେ ଆମକୁ ଜଣେ ସମ୍ମାନ ଦେଉଛନ୍ତି ଆମେ ସହିଯାଉଛୁ, ନା ଆମେ ସମ୍ମାନକୁ ସହିପାରୁନାହୁଁ, ସମ୍ମାନରେ ଆମେ ବହୁତ ଗର୍ବିତ ହୋଇଯାଉଛେ ବା ବହୁତ ଆନନ୍ଦିତ ହୋଇଯାଉଛେ, ଏବଂ ଅସମ୍ମାନରେ ବହୁତ କ୍ରୋଧିତ ହୋଇଯାଉଛେ, ଏଭଳି ରହିଛି। କିନ୍ତୁ ମାନ ସମ୍ମାନରେ ସମାନ ରୁହନ୍ତି ସେମାନେ ହେଉଛନ୍ତି ପ୍ରକୃତରେ ମହାତ୍ମା, ଭଗବତ ଗୀତାରେ ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ ମହାତ୍ମା ଶିବଜୀ ଜଣେ ମହାତ୍ମା, ତାଙ୍କୁ ଯେତେ ଅପମାନ କଲେ ମଧ୍ୟ, ମର୍କଟ ଲୋଚନ ଇତ୍ୟାଦି କହିକିରି ବିଭିନ୍ନ ପ୍ରକାର ସମାଲୋଚନା କଲେ ମଧ୍ୟ, ସମସ୍ତଙ୍କ ସାମ୍ନାରେ ଏକୁଟିଆ କରିଥାନ୍ତି ଅଲଗା କଥା, ସମସ୍ତେ ସବୁ ସେଠି ବସିଛନ୍ତି, ଦେବତାମାନେ ବସିଛନ୍ତି, ମୁନି ଋଷିମାନେ ବସିଛନ୍ତି, ଦକ୍ଷ ଏଇଭଳି ଭାବେ ତାଙ୍କ କ୍ରୋଧ ବଢ଼ି ବଢ଼ିକା ଯାଉଛି। ଏବଂ ଇଏ ଯେତେବେଳେ କଥା କହୁଛନ୍ତି, ଶିବଜୀ ଯେତେବେଳେ କିଛି ରିପ୍ଲାଏ ଦେଉନାହାନ୍ତି, ମୁର୍ଖ ମୁର୍ଖ ହସୁଛନ୍ତି, ତାଙ୍କର କ୍ରୋଧ ଆହୁରି ବଢ଼ି ବଢ଼ିକା ଯାଉଛି। ତେଣୁ ଖାଲି କଥାରେ ରହିଲା ନାହିଁ, ତାଙ୍କୁ ଅଭିଶାପ ଦେବା ପାଇଁ ଆରମ୍ଭ କଲେ, ଯଜ୍ଞ ଭାଗ ଏ ପ୍ରାପ୍ତ ହୋଇପାରିବେ ନାହିଁ, ଏଇଭଳି ଭାବରେ ଅପମା ଏ କ'ଣ ଅଭିଶାପ ଦେଇଦେଲେ ଶିବଜୀ। ଯେତେବେଳେ ଅଭିଶାପ ଦେଇଦେଲେ, ସେତେବେଳେ ଶିବଜୀଙ୍କର ଅନୁସରମାନେ ଯେଉଁମାନେ ଥିଲେ ସେମାନେ ସବୁ ତାଙ୍କୁ ଅଭିଶାପ ଦେବା ପାଇଁ ଆରମ୍ଭ କଲେ। ଏମାନେ ସବୁ ଯେତେବେଳେ ଦକ୍ଷ ଏଇଭଳି ଭାବରେ ଅଭିଶାପ ଦେଉଛନ୍ତି, ଦକ୍ଷଙ୍କର ଯେଉଁମାନେ ଅନୁସର ସବୁ ରହିଛନ୍ତି ଭୃଗୁ ଇତ୍ୟାଦି, ଏମାନେ ଚୁପଚାପ ବସିଛନ୍ତି ଶୁଣୁଛନ୍ତି। ଏବଂ ସେଇପାଇଁ ଶିବଜୀଙ୍କର ଅନୁସରମାନେ ସେମାନେ ତାଙ୍କ ବିରୁଦ୍ଧରେ କହିବା ପାଇଁ ଆରମ୍ଭ କଲେ, ଏବଂ ଶିବଜୀଙ୍କ ଅନୁଚର ଏବଂ ଦକ୍ଷଙ୍କର ଅନୁଚର ଭିତରେ ଝଗଡ଼ା ଆରମ୍ଭ ହୋଇଗଲା। ଆମେ ଖାଲି ମନୁଷ୍ୟମାନଙ୍କ ଭିତରେ ଝଗଡ଼ା ହେଉଛି ତା ନୁହଁ, ଦେବତାମାନଙ୍କ ଭିତରେ ମଧ୍ୟ ଝଗଡ଼ା ହେଉଛି, ଚତୁର୍ଥ ସ୍କନ୍ଧରେ ଭାଗବତରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଜଣେ ଅନ୍ୟ ଜଣଙ୍କୁ ଅଭିଶାପ ଦେଇକି ଚାଲିଲେ, ତେଣୁ ଶିବଜୀ ପଳେଇ ଆସିଲେ। ଶିବଜୀ କହିଲେ ଏଠି ରହିଲେ ଆହୁରି ଗୁରୁତର ହେବ ଅବସ୍ଥା, ସେଠି ପଳେଇ ଆସିଲେ। କିନ୍ତୁ ଏଇଟାକୁ ମଧ୍ୟ ସତୀ ଦେବୀ, ସେତେବେଳେ ତାଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ସତୀ, ଦକ୍ଷଙ୍କର କନ୍ୟା, ଷୋହଳ ଜଣ କନ୍ୟା, ଏ କନିଷ୍ଠା କନ୍ୟା ହେଉଛନ୍ତି ସତୀ, ଯିଏକି ବିବାହ କରିଥିଲେ ଶିବଜୀଙ୍କୁ। କିନ୍ତୁ ଏତେ ଘଟଣା ହୋଇଗଲା, ଶିବଜୀ ତାଙ୍କୁ କହିଲେ ନାହିଁ, ଆମେ ସେଦିନ କହିଥିଲେ ନୀଳକଣ୍ଠ, ସିଏ ନୀଳକଣ୍ଠ କଣ୍ଠରେ ବିଷକୁ ଧାରଣ କରି ଭିତରକୁ ଛାଡ଼ନ୍ତି ନାହିଁ, ବାହାରକୁ ଛାଡ଼ନ୍ତି ନାହିଁ, ତେଣୁ ସତୀ ମଧ୍ୟ ଜାଣିନାହାନ୍ତି ଏ କଥା, ଏଭଳି ଘଟଣା ହୋଇଛି। ତେଣୁ ଆଉ ଗୋଟେ ଦିନ ଯେତେବେଳେ ଯଜ୍ଞ ହେଲା, ଯଜ୍ଞ କଲେ ଯଜ୍ଞର ଇଏ ହେଉଛନ୍ତି ମୁଖ୍ୟ ବ୍ୟକ୍ତି, ଯଜ୍ଞ କରିବେ, ତେଣୁ ଯଜ୍ଞ କଲାବେଳେ ସବୁ ବିଭିନ୍ନ ଦେବାଦେବୀମାନଙ୍କୁ ସବୁ ନିମନ୍ତ୍ରଣ କଲେ, କିନ୍ତୁ ଶିବଜୀଙ୍କୁ ଡାକିଲେ ନାହିଁ କି ସତୀଙ୍କୁ ଡାକିଲେ ନାହିଁ। ସତୀ ଦେଖୁଛନ୍ତି ତାଙ୍କର ସାମ୍ନାରେ ସବୁ ଦେବତାମାନେ ଯାଉଛନ୍ତି ଉଡ଼ାଜାହାଜରେ, ବିମାନରେ, କିଏ କାହାର ବାହାନରେ ସବୁ ଯାଉଛନ୍ତି। ତେଣୁ ଖବର ଜାଣିଲେ, ସିଏ ହେଉଛନ୍ତି ତାଙ୍କର ପିତା କରୁଛନ୍ତି ଯଜ୍ଞ। ତେଣୁ ଯେତେବେଳେ କହିଲେ, ତାଙ୍କ ସ୍ୱାମୀଙ୍କୁ କହିଲେ, ପ୍ରଭୁ ଆମେ ଯିବା, ଆମର ପିତା ଯଜ୍ଞ କରୁଛନ୍ତି, ଆପଣଙ୍କୁ ନିମନ୍ତ୍ରଣ ଆସିନାହିଁ ନା? ନା, ନିମନ୍ତ୍ରଣ ନ ଆସିଲେ ମଧ୍ୟ ଆମେ ଯିବା, ନା ନା ତୁମେ ଜାଣିନାହ ତୁମର ପିତାଙ୍କର କିଭଳି ଭାବରେ କାର୍ଯ୍ୟ ସବୁ କରିଛନ୍ତି। କ'ଣ କଲେ, ନାଇଁ ବୋଲି ଭାବରେ ସିଏ ମୋତେ ସେଠି ଅପମାନ କରିଥିଲେ, ଆଉ ମୁଁ ବର୍ତ୍ତମାନ ଯଦି ଯିବି ସେ ପୁଣି ଆହୁରି ଅପମାନ କରିବେ, ତୁମେ ସହିପାରିବ ନାହିଁ, ତୁମେ ଯିବା କଥା ଗଲେ ଯିବାଟା ଠିକ୍ ନୁହଁ, ଏଇଭଳି ଭାବରେ କହିଲେ ସେଇ ଏଇ ଶ୍ଳୋକଟି ସେଇଠି କହିଛନ୍ତି ଚତୁର୍ଥ ସ୍କନ୍ଧ ତୃତୀୟ ଅଧ୍ୟାୟରେ। ସତ୍ୱଂ ବସୁଧଂ ବସୁଦେବ ସାଧିତଂ ଯଦି ଅତି ତତ୍ର ପୁମାନ ପାବୃତା ସତ୍ୱେ ଚ ତସ୍ମିନ୍ ଭଗବାନ ବାସୁଦେବେ ହି ଅଧ୍ୟକ୍ଷ ଜମି ନମସା ବିଧିୟତେ। ସେଇଠି କହିଲେ ସେ ତାଙ୍କୁ, ଇଏ ଯେଉଁମାନେ ମହାତ୍ମାମାନେ ଏମାନେ ସବୁ ବିଶୁଦ୍ଧ ସତ୍ୱ ସ୍ତରରେ ଥାଆନ୍ତି, ଏ ଭୌତିକ ଜଗତର ତିନି ଗୁଣ ଭିତରେ ନଥାନ୍ତି। ସତ୍ୱଂ ବିଶୁଦ୍ଧଂ ବସୁଦେବ ଶବ୍ଦିତମ୍, ଏଇଟାକୁ କୁହାଯାଏ ବସୁଦେବ ଶବ୍ଦର ଅର୍ଥ ହେଉଛି ଏଇଟା, ତେଣୁ ଶୁଦ୍ଧ ସତ୍ୱ ସ୍ତର ହେଉଛନ୍ତି ବସୁଦେବ ସ୍ତର, ବସୁଦେବ ଶବ୍ଦିତମ୍। ଯେଉଁ ସ୍ତରରୁ ଗଲେ ଯଦି ଏତେ ତତ୍ର ପୁମାନ ପାବୃତା, ଏଇ ଯେଉଁ ଜୀବ ଆବୃତ ହୋଇକି ରହିଛି ତିନି ଗୁଣ ଭିତରେ ବନ୍ଧା ହୋଇକି ରହିଛି, ସେଥିରୁ ମୁକ୍ତ ହେବ ସେ ଅପାବୃତା। ସତ୍ୟେଚ ତସ୍ମିନ୍ ଭଗବାନ ବାସୁଦେବେ ହି ଅଧ୍ୟକ୍ଷ ଜମିନ ନମସା ବିଧି, ଏହି ଶୁଦ୍ଧ ସତ୍ୱ ସ୍ତରରେ ଜଣକୁ ଗଲେ ସେଠି ସେ ଭଗବାନଙ୍କୁ ପ୍ରାପ୍ତ ହେବେ, ବାସୁଦେବଙ୍କୁ ପ୍ରାପ୍ତ ହେବେ। ତେଣୁ ଶିବଜୀ କହୁଛନ୍ତି ମୁଁ ସବୁବେଳେ ଏଇଭଳି ଭାବରେ ପ୍ରଣାମ କରୁଛି ଶିବ ଭଗବାନଙ୍କୁ, ସବୁଠାରେ ଭଗବାନ ରହିଛନ୍ତି ପ୍ରଣାମ କରୁଛନ୍ତି। ତେଣୁ ଏ କଥା ତମ ପିତା ଜାଣିପାରିଲେ ନାହିଁ, ତେଣୁ ସିଏ ମୋତେ ଅଭିଶାପ ଦେଲେ, ସବୁ କଥା ହେଲା, ଆଉ ମୁଁ ଯଦି ଯିବି ପୁଣି ସେଇ ଅସୁବିଧା ହେବ, ତୁମେ ସହିପାରିବ ନାହିଁ। କିନ୍ତୁ ଶିବଜୀ ଏଇ କଥାକୁ ଶୁଣିଲେ ନାହିଁ, ସତୀ ଦେବୀ ଜବରଦସ୍ତି ପଳାଇଗଲେ, ଦକ୍ଷଙ୍କ ଯଜ୍ଞକୁ ପିତାଙ୍କ ଯଜ୍ଞକୁ ପଳାଇଗଲେ। ପିତାଙ୍କର ଷୋହଳ ଜଣ କନ୍ୟା ରହିଛନ୍ତି, ଆହୁରି 15 ଜଣ କନ୍ୟା ସବୁ ଆସିଛନ୍ତି, ଇଏ ମଧ୍ୟ ଯାଇଛନ୍ତି, ଏଇଭଳି ଭାବେ ତାଙ୍କ ଭିତରେ ଆଲୋଚନା ହୋଇଛି। ତାପରେ ସିଏ କିନ୍ତୁ ଆସି ଦେଖିଲେ, ଦେଖିଲେ ତାଙ୍କର ପିତା, ଦେଖିଲେ କନ୍ୟା ଆସୁଛନ୍ତି, କୌଣସି ସ୍ୱାଗତ କଲେ ନାହିଁ, ବା ଦୀପଦ କଥା କହିଲେ, ହରେକୃଷ୍ଣ ବି କହିଲେ ନାହିଁ। ତେଣୁ ଦେଖିଲେ ତାଙ୍କର ଶିବଜୀଙ୍କ ପାଇଁ କୌଣସି ଆସନ ନାହିଁ, ଅନ୍ୟ ଦେବତାମାନଙ୍କ ପାଇଁ ଆସନ ରହିଛି। ସତୀଦେବୀଙ୍କ କ୍ରୋଧ ଆସିଲା, ସିଏ ଏଇଭଳି ଭାବରେ କହିଲେ ତୁମେ ଏଇଭଳି ଭାବରେ, ବହୁତ ସୁନ୍ଦର ଭାଗବତ ଚତୁର୍ଥ ସ୍କନ୍ଧ ତୃତୀୟ ଅଧ୍ୟାୟ ଏସବୁ କଥା ରହିଛି ନା। ଆଶ୍ଚର୍ଯ୍ୟ ମେତଞ୍ଚ ଦଶତ୍ସୁ ସର୍ବଦା ମହତ୍ ବିନିନ୍ଦାମ କୁଳମ୍ପାଦ ବାଦିଷୁ ଶେଷଂ ମହାପୁରୁଷ ପାଦ ପାଂଶୁ ଭୀର ନିରସ୍ତ ତେଜସୁ ତଦେବ ଶୋଭନମ୍। ଏଇଭଳି ଭାବରେ ତାଙ୍କ ପିତାଙ୍କୁ କହିଲେ ନ ଆଶ୍ଚର୍ଯ୍ୟ ମେତଞ୍ଚ ଅସତ୍ ସର୍ବ, ଯେଉଁମାନେ ଅସତ୍ ବ୍ୟକ୍ତି ସେମାନେ ସାଧୁମାନଙ୍କର ଇଏ କରିବେ ନାହିଁ, ସାଧୁମାନଙ୍କୁ ସମ୍ମାନ କରିବେ ନାହିଁ, ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ, ଅସତ୍ ସର୍ବଦା ଏମାନେ ଅସତ୍ ବ୍ୟକ୍ତି, ତାଙ୍କ ପିତାଙ୍କୁ କହୁଛନ୍ତି ନା ଆଶ୍ଚର୍ଯ୍ୟ ମେତଞ୍ଚ ଅସତ୍ ସର୍ବଦା କୁଣପାତ ବାଦିଶୁ ମହତ୍ ବିନିନ୍ଦାମ କୁଣପାତ ବା, ମହତ୍ ବ୍ୟକ୍ତିଙ୍କର କିଏ ନିନ୍ଦା କରନ୍ତି, ଆମେ ସବୁଦିନ କହୁଛେ ବୈଷ୍ଣବ ଯେଉଁ ଅପରାଧ ରହିଛି ପ୍ରଥମ ନମ୍ବର ଅପରାଧ ହେଉଛି ଏଇଟା, ମହତ୍ ବିନିନ୍ଦା, ମହତ୍ ବିନ୍ଦା କେଉଁମାନେ କରନ୍ତି, ଯେଉଁମାନେ ଅସତ୍ ବ୍ୟକ୍ତି ସେମାନେ କରିବେ। କୁଣପାତ୍ମ ଆଦିଶୁ, ଅସତ୍ ବ୍ୟକ୍ତିମାନେ କହିଲେ କୁଣପାତ୍ମ, କୁଣପ କହିଲେ ଶରୀର, ଶରୀରକୁ ଯେ ଆତ୍ମା ବୋଲି ଭାବନ୍ତି, ଏ ଶରୀର ହେଉଛି ଗୋଟେ କୁଣପ ବା ଖୋଳ, କଫପାତ ପିତ ଏଇ ତିନୋଟି ଧାତୁରେ ଏ ଶରୀରଟି ତିଆରି ହୋଇଛି, ଏଇଟାକୁ ସେମାନେ ଭାବନ୍ତି ହେଉଛି ଆତ୍ମା, ଏଇଭଳି ଭାବରେ ସେମାନେ ଅସତ୍ ବ୍ୟକ୍ତି କୁଣପାତ୍ ଆଦିଶୁ ଶେଷଂ ମହାପୁରୁଷ ପାଦ ପାଉଁଶ ବି, ଯେଉଁମାନେ ସେହି ମହାପୁରୁଷଙ୍କ ପାଦ ପାଦରେଣୁଙ୍କ ପ୍ରତି ଈର୍ଷା କରନ୍ତି ବା ଅପମାନ କରନ୍ତି, ସେମାନେ ଅପରାଧ କରନ୍ତି, ନିରସ୍ତ ତେଜ ତଦେବ ଶୋଭନ, ତାଙ୍କର ତେଜ ଚାଲିଯିବ। ଭାଗବତମ ଦଶମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କଂସ ବିଷୟରେ ଯେତେବେଳେ ବର୍ଣ୍ଣନା କରାଯାଉ ସେତେବେଳେ କୁହାଯାଇଛି, ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ଆୟୁ ଶ୍ରିୟ ଯଶୋ ଧର୍ମ ଲୋକାନାମ ଆଶିଷ ହନ୍ତି ଶ୍ରେୟାଂଶ ସର୍ବାଣି ପୁଂସ ମହତ୍ ଅତିକ୍ରମ। ମହତ୍ ବ୍ୟକ୍ତିଙ୍କର ନିନ୍ଦା କଲେ କ'ଣ ହେବ ନା, ସବୁ ନଷ୍ଟ ହୋଇଯିବ, ଆୟୁଷ କମିଯିବ, ଆୟୁଷ ନଷ୍ଟ ହୋଇଯିବ, ଆୟୁ ଶ୍ରିୟ ତାଙ୍କର ଯେତେ ଐଶ୍ୱର୍ଯ୍ୟ ରହିଛି ସବୁ ଚାଲିଯିବ, ଯଶ ମଧ୍ୟ ତାଙ୍କର ଚାଲିଯିବ, ଧର୍ମ ଚାଲିଯିବ, ଏବଂ ଯେତେ ଯାହା ତାଙ୍କର ଭଲ ଗୁଣ ସବୁ ଅଛି ଆଶିଷ ଜଳ ରହିଛି ପ୍ରାପ୍ତ ହୋଇଥିଲେ ସେଇଟା ମଧ୍ୟ ନଷ୍ଟ ହୋଇଯିବ। ହନ୍ତି ଶ୍ରେୟାଂଶ ସର୍ବାଣି, ସବୁ କିଛି ନଷ୍ଟ ହୋଇଯିବ। ପୁଂସ ମହତ୍ ଅତିକ୍ରମ, ମହତ୍ ବ୍ୟକ୍ତିଙ୍କର ଅତିକ୍ରମ କଲେ ବା ନିନ୍ଦା କଲେ ବା ତାଙ୍କ ପ୍ରତି ଅପରାଧ କଲେ ଏଇଭଳି ଭାବରେ ଅବସ୍ଥା ହେବ। ତେଣୁ ଏଇଭଳି ଭାବରେ କହି ସତୀଦେବୀ ସେ କହିଲେ ମୁଁ ତୁମର ଏଇ ମୁଁ ଶରୀର ପ୍ରାପ୍ତ ହୋଇଛି ତୁମଠାରୁ, ଏଇ ଶରୀରକୁ ମୁଁ ତ୍ୟାଗ କରିଦେବି, କହି ଶରୀରକୁ ତ୍ୟାଗ କରିଦେଲେ। ଏଇଭଳି ଭାବରେ କଥା ହେଲେ, ଏଇ କଥା ନାରଦ ମୁନି ଆସି କହିଲେ, ଖବର ଦେଲେ ଶିବଜୀଙ୍କୁ, ଏ ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଶିବଜୀଙ୍କର କ୍ରୋଧ ଆସିଲା, ଡମ୍ବରୁ ବଜିବା ଆରମ୍ଭ କଲେ, କ୍ରୋଧ ଆସିଲା, ବୀରଭଦ୍ର ଗୋଟେ ଶକ୍ତି ସୃଷ୍ଟି କଲେ, ଯାହା ତାଙ୍କୁ ସବୁ ଧ୍ୱଂସ କରିବ, ଏଇଭଳି ଭାବରେ ପଠାଇଦେଲେ ଶିବଜୀ।
ବୀରଭଦ୍ର ଆସିକିରି ହତ୍ୟା କରିଦେଲେ, ଯଜ୍ଞକୁ ନଷ୍ଟ କରିଦେଲେ। ବୀରଭଦ୍ର ଯେତେବେଳେ ଆସୁଛନ୍ତି ତାଙ୍କର ଅନୁଚରମାନଙ୍କ ସହ ଶିବଜୀଙ୍କ ଅନୁଚର ସହିତ ଧୂଳି ଉଠୁଛି, ଧୂଆଁଳିଆ ହୋଇଯାଉଛି। ଏଭଳି ଭାବରେ ଏ ଯଜ୍ଞସ୍ଥଳରେ ଯେଉଁମାନେ ଅଛନ୍ତି ସେମାନେ କହୁଛନ୍ତି କ'ଣ ପାଇଁ ଏଭଳି ଧୂଆଁ ଆସୁଛି, ଧୂଆଁ କେଉଁଠୁ ଆସୁଛି, ଏଭଳି ଭାବରେ ଚିନ୍ତା କରୁଛନ୍ତି। ତେଣୁ ଆସି ପହଞ୍ଚିଗଲେ ବୀରଭଦ୍ର, ଆସିକିରି ସେ ଯଜ୍ଞକୁ ନଷ୍ଟ କରିଦେଲେ। ଏବଂ ସେ ଯେଉଁ ଦକ୍ଷକୁ ଯେତେବେଳେ ହତ୍ୟା କରିବା ପାଇଁ ବସନ୍ତି, ସେ ତାହା କାଟି ହତ୍ୟା କରିପାରୁନାହାନ୍ତି, ଶିରଚ୍ଛେଦ କରିପାରୁନାହାନ୍ତି। ତେଣୁ ଯଜ୍ଞରେ ପଶୁବଳି ଦେବା ପାଇଁ ଯେଉଁ ରହିଥିଲା ଅସ୍ତ୍ର, ସେହି ଅସ୍ତ୍ରରେ ତାଙ୍କୁ ଶିରକୁ ଛେଦନ କଲେ, ଶିରଚ୍ଛେଦନ ହୋଇଗଲା, ଶିରଟି ଯଜ୍ଞରେ ପଡ଼ିକି ଜଳିଗଲା, ଆଉ ରହିଲା ନାହିଁ ଶିର। ଏଇଭଳି ଭାବରେ ଅବସ୍ଥା ଯେତେବେଳେ ହେଲା, କିଏ କ'ଣ ସବୁ କ'ଣ ସବୁ କାହାର ଦାନ୍ତ ଚାଲିଗଲା, ପୋଷା ଆକାର ଦାନ୍ତ ନଷ୍ଟ ହୋଇଗଲା, ଏଇଭଳି ଭାବରେ କାହାର ଦାଢ଼ି ଚାଲିଗଲା, ଏଇଭଳି ଭାବରେ ସବୁ ହୋଇଗଲା ଯଜ୍ଞ ଯଜ୍ଞସ୍ଥଳରେ ଏଇଭଳି ଅବସ୍ଥା ହେଲା। ତେଣୁ ପୁଣି ବ୍ରହ୍ମା ଆସିକିରି ସବୁ ଯାଇକିରି ସବୁ ଶିବଜୀଙ୍କୁ ସାନ୍ତ୍ୱନା ଦେଲେ। ଏଇ ଯେଉଁ ଶିବଜୀ ସେହି ସମୟରେ ଶିବଜୀ ଯେଉଁ ସତୀଙ୍କର ଶରୀରକୁ ଧରିକିରି ନୃତ୍ୟ କରୁଥିଲେ, ତାଣ୍ଡବ ନୃତ୍ୟ କରୁଥିଲେ, ସତୀଙ୍କର ଶରୀରର ବିଭିନ୍ନ ଅଂଶ ବିଭିନ୍ନ ସ୍ଥାନରେ ସବୁ ପଡ଼ିଥିଲା, ସେ ଶକ୍ତିପୀଠ ବୋଲି କୁହାଯାଉଛି। ତେଣୁ ଇଏ ମଧ୍ୟ ସମ୍ବଲପୁର ଏଠି ଶକ୍ତିପୀଠ ସମଲାଇ ଅଛନ୍ତି, ଶକ୍ତିପୀଠ ଏଇଭଳି ଭାବରେ ଓଡ଼ିଶାରେ ବା ଭାରତର ବିଭିନ୍ନ ସ୍ଥାନରେ ଶକ୍ତିପୀଠ ସବୁ ରହିଛନ୍ତି, ତାଙ୍କର ସେ ବିଭିନ୍ନ ଅଂଶ ସେଠି ପଡ଼ିଥିଲା। ତେଣୁ ଏଇଭଳି ଭାବରେ ଯେତେବେଳେ ଶିବଜୀ କ୍ରୋଧ ପ୍ରକାଶ କରୁଥିଲେ, ବ୍ରହ୍ମା ଆଦି ଦେବତାମାନେ ଯାଇକିରି ଶିବଜୀଙ୍କୁ ପ୍ରାର୍ଥନା ସାନ୍ତ୍ୱନା କଲେ, ପ୍ରାର୍ଥନା କଲେ। ସେହି ସମୟରେ ବର୍ଣ୍ଣନା କରାଯାଇଛି କେମିତି ଶିବ ଲୋକ ରହିଛି, କୈଳାସ ଲୋକ କେତେ ସୁନ୍ଦର ତା'ର ସ୍ୱରୂପ ପରିବେଶ ରହିଛି, ପରିବେଶ ରହିଛି ବୈକୁଣ୍ଠ ପରିବେଶ ପଡ଼ି ରହିଛି। ସେଠି ଗୋଟେ ବଟବୃକ୍ଷ ରହିଛି, ଯେଉଁ ବୃକ୍ଷର ଉଚ୍ଚତା ହେଉଛି 100 ଯୋଜନ, ନା ବିସ୍ତାର ହେଉଛି 100 ଯୋଜନ, ଉଚ୍ଚତା ହେଉଛି 75 ଯୋଜନ, 100 ଯୋଜନ କହିଲେ 1200 କିଲୋମିଟର, ଏତିକି ବିରାଟ ଗୋଟେ ବୃକ୍ଷ ରହିଛି। ନିର୍ନିଡ଼ ତାପ ବର୍ଜିତ, କୌଣସି ନିଡ଼ ନାହିଁ, ପକ୍ଷୀର ନିଡ଼ ନାହିଁ କି ତାପ ବର୍ଜିତ, ସେଠି ତାପ ନାହିଁ। ଶୀତ ଦିନେ ବର୍ତ୍ତମାନ ଯେଉଁ ଥଣ୍ଡା ହେଉଛି ସେଠି ସେସବୁ କିଛି ନାହିଁ, ଖରାଦିନେ ଯେଉଁ ଗରମ ହେଉଛି ସେଠି ନାହିଁ, ତାପ ବର୍ଜିତ। ଏଇଭଳି ଭାବେ ସେହି ସ୍ଥାନରେ ଶିବଜୀ ରହିଛନ୍ତି। ତେଣୁ ଦେବତାମାନେ ଯାଇ ତାଙ୍କୁ ପ୍ରାର୍ଥନା କଲେ, ସ୍ତୁତି କଲେ। ସ୍ତୁତି କରିବାରୁ ଶିବଜୀଙ୍କର କ୍ରୋଧ ନାହିଁ ପ୍ରକୃତରେ, କିନ୍ତୁ ଏ ଯେଉଁ ଇଏ କଲେ, ମହତ ଅପରାଧ କଲେ, ସେଥିପାଇଁ କିଛି ଦଣ୍ଡ ସେ ପ୍ରାପ୍ତ ହେବା କଥା, ସେଥିପାଇଁ ଦଣ୍ଡ ପାଇଲେ। ତଥାପି ସେ ତାଙ୍କୁ ଜୀବନଦାନ କଲେ, କହିଲେ ତାଙ୍କର ମସ୍ତକ ତ ନାହିଁ, ଗୋଟେ ଛେଳିର ମସ୍ତକକୁ ଲଗାଇ ଦିଅ, ସେ ବଞ୍ଚିଯିବେ। ଏଇଭଳି ଭାବରେ ଗଣେଶଙ୍କର ମଧ୍ୟ ହେଇଥିଲା, ଗଣେଶଙ୍କୁ ଶିରଚ୍ଛେଦ ହୋଇଯାଇଥିଲା, ତେଣୁ ସେ ଗୋଟେ ହାତୀର ଶିର ପ୍ରାପ୍ତ ହୋଇଥିଲେ। ତେଣୁ ସେଇଭଳି ଭାବେ ଦକ୍ଷ ଗୋଟେ ଛେଳିର ଶିରପ୍ରାପ୍ତ ହେଲେ, ଛାଗର ଶିରପ୍ରାପ୍ତ ହେଲେ। ଏଇଭଳି ଭାବରେ ଜୀବନ ଯେତେବେଳେ ପ୍ରାପ୍ତ ହେଲେ, ସେତେବେଳେ ଶିବଜୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏସବୁ କଥା ଭାଗବତ ଚତୁର୍ଥ ସ୍କନ୍ଦ ବର୍ଣ୍ଣନା ହୋଇଯିବେ, ଏ କ'ଣ ଯେଉଁ ମହତ ବିନିନ୍ଦା ଏସବୁ ରହିଛି। ତେଣୁ ତାହା ଫଳରେ ଶିବଜୀ ବିବାହ କଲେ ପାର୍ବତୀଙ୍କୁ, ବହୁତ କଥା ରହିଛି। କିନ୍ତୁ ଆମର କହିବାର ଉଦ୍ଦେଶ୍ୟ ଉଠିଲା କ'ଣ ନା, ଇଏ ବସୁଦେବ ସ୍ତର ହେଉଛି ଏଇଟା, ସେ ଏଇ ସ୍ତରରେ ରହିଛନ୍ତି। ବସୁଦେବ କହିଲେ ଶୁଦ୍ଧ ବ୍ୟକ୍ତିମାନେ, ଶୁଦ୍ଧ ସତ୍ୟରେ ସମସ୍ତେ ରହିଛନ୍ତି। ମହାତ୍ମାମାନେ ବା ଯେଉଁମାନେ ତ୍ରିଗୁଣରୁ ଉର୍ଦ୍ଧକୁ ଗଲେଣି, ସେମାନେ ଏ ତିନିଗୁଣ ଭିତ ନଥାନ୍ତି। ତେଣୁ ସିଏ ଯେଉଁ ଶୟନ କରନ୍ତି ସେ ତମଗୁଣର ଶୟନ ନୁହଁ, ସେଇଟା ସେଇ ଶୁଦ୍ଧ ସତ୍ୱ ସ୍ତରରେ ସେମାନେ ଥାଆନ୍ତି। ତାକୁ ସମାଧି ବି କୁହାଯାଏ, ଯୋଗ ନିଦ୍ରା, ଏଇଟା ଯୋଗ ନିଦ୍ରା। ତେଣୁ ଭଗବାନଙ୍କର ଯେଉଁ ନିଦ୍ରା ହେଉଛି ଯୋଗ ନିଦ୍ରା, ଆମେ ଶୁଣିବା ଏଇଭଳି ଭାବରେ ଭଗବାନ ଯୋଗ ନିଦ୍ରା ବିଷୟରେ ଭାଗବତ ଦ୍ୱାରକ ଲୀଳାରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଉଷା ମଧ୍ୟ ସେଇଭଳି ଭାବରେ ଯୋଗ ନିଦ୍ରା, ସେ ଭଗବାନ ଶକ୍ତି ଯୋଗ ନିଦ୍ରା ରହିଛନ୍ତି, ତେଣୁ ସେ ଏସବୁ ଜାଣୁଛନ୍ତି, ମାନବ ଲୀଳା ହେଉଛି। ତେଣୁ ସେ ସ୍ୱପ୍ନ ଦେଖିଲା ଭଳି ତାଙ୍କୁ ଲାଗୁଛି, କିନ୍ତୁ ପ୍ରକୃତ ଯେଉଁ ଘଟଣା ଏଇଟା ସ୍ୱପ୍ନ ନୁହଁ, ପ୍ରକୃତ ଘଟଣା। ତେଣୁ ସେ କହୁଛନ୍ତି ସ୍ୱପ୍ନରେ କ'ଣ ଦେଖିଥିଲେ ସେଇଟା କହୁଛନ୍ତି, ଦୁଷ୍ଟ କଶ୍ଚିନ୍ ନର ସ୍ୱପ୍ନେ, ନର 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 ଆମର ଆମେ ନରାକାର, ନରାକାର କହିଲେ ଏଇ ଯେଉଁ ମନୁଷ୍ୟ ଆକାର ପ୍ରାପ୍ତ ହୋଇଛେ, ଏଇଟା ହେଉଛି ପ୍ରକୃତରେ ଭଗବାନଙ୍କର ମୂଳ ରୂପ ହେଉଛି, ଏଇଟା ନର ରୂପ ଆମକୁ ଦେଇଛନ୍ତି ଭଗବାନଙ୍କୁ। ଆମେ କେତେ ପ୍ରିୟ ହେଇଥିଲୁ ଆମେ ଜାଣିବା ଭଗବାନ, ଏମିତି ଆମର ଗୋଟେ ଘଟଣା ରହିଛି ନା, ନାରଦମୁନି ମାଗିଥିଲେ ଭଗବାନଙ୍କୁ, କହିଲେ ପ୍ରଭୁ ଆପଣଙ୍କ ରୂପ ଟିକେ ଆମକୁ ଦିଅନ୍ତୁ, ମୋତେ ଦିଅନ୍ତୁ, ଯିଏକି ନାରଦମୁନି ମାୟାକୁ ଜୟ କରି ଯାଇଥିଲେ, ଏ ଘଟଣା ସବୁ ରହିଛି। ତେଣୁ ଯାହା ଆମ ଭଗବାନ ଆମେ ଭଗବାନ କେତେ ପ୍ରିୟ, ଆମକୁ ସେ ନର ଶରୀର ପ୍ରଦାନ କରିଛନ୍ତି। ଭାଗବତ ମେକା ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ଜ୍ଞାନ ପ୍ରଦାନ କରୁଛନ୍ତି ଉଦ୍ଧବଙ୍କୁ, ସେହି ସମୟରେ ଇଏ ଯେଉଁ ରହିଛନ୍ତି ଦତ୍ତାତ୍ରେୟ, ଦତ୍ତାତ୍ରେୟଙ୍କ 24 ଗୁରୁ ବିଷୟରେ କହିଛନ୍ତି, ସେଇଥିରେ କୁହାଯାଇଛି ଏଇଟା ଏକାଦଶ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 1, 2, 3, 4 ବହୁପାଦ ଶତାପଦ ବହୁ ସନ୍ତି ପୁରା ସୃଷ୍ଟା ତାସାମେ ପୌରୁଷୀ ପ୍ରିୟା। ଆମେ ଦେଖିବା ଅନେକ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, କି ଏକପାଦ ବିଶିଷ୍ଟ, କି ଦୁଇପାଦ ବିଶିଷ୍ଟ, କି ବହୁପାଦ ବିଶିଷ୍ଟ, 1, 2, 3 କି 3 ପାଦ ବିଶିଷ୍ଟ, 4 ପାଦ, ବହୁପାଦ ତଥା ପଦ ବହୁ ସନ୍ତି ପୁରା ସୃଷ୍ଟା। ଏଇଭଳି ଭାବରେ ଅନେକ ଜୀବମାନଙ୍କୁ ସୃଷ୍ଟି କରିଛନ୍ତି ଭଗବାନ, କିନ୍ତୁ ତା ସାଙ୍ଗ ମେ ପୌରୁଷୀ ପ୍ରିୟା, ତାଙ୍କ ଭିତରେ ଏ ପୁରୁଷ ଶରୀର ଯାହାକୁ ଦେଇଛନ୍ତି ବା ମନୁଷ୍ୟ ଶରୀର ଯାହାକୁ ଦେଇଛନ୍ତି ସେ ଭଗବାନଙ୍କ ପ୍ରିୟ, କାରଣ ଏ ହେଉଛି ଭଗବାନଙ୍କର ଅରିଜିନାଲ ରୂପ ହେଉଛି ଏଇଟା। ଭଗବାନ ଅନେକ ରୂପରେ ଆସନ୍ତି, କିନ୍ତୁ ତାଙ୍କର ମୂଳ ରୂପ ହେଉଛି ଏଇ ମନୁଷ୍ୟ ରୂପ, ମନୁଷ୍ୟ ରୂପ ହେଉଛି ତାଙ୍କ ଭଗବାନଙ୍କ ମୂଳ ରୂପ ହେଉଛି ମନୁଷ୍ୟ ରୂପ। ଚେତନ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି ଏଇସବୁ ତାଙ୍କର ରୂପର ରହିଛି, ତାଙ୍କ ରୂପ ଅନେକ ପ୍ରକାର ରୂପ ଭଗବାନ ନିଅନ୍ତି ଗ୍ରହଣ କରନ୍ତି, କିନ୍ତୁ ତାଙ୍କ ମୂଳ ରୂପ ହେଉଛି ଏଇଟା। ମୂଳ ରୂପ ହେଉଛି ଭଗବାନଙ୍କର କ'ଣ, ନର ରୂପ କିଭଳି ନର ରୂପ, ତାଙ୍କର ବର୍ଣ୍ଣନା କରାଯାଇଛି ଯେ ମୂଳ ରୂପ ହେଉଛି କିଭଳି ଭାବରେ ନା ତାଙ୍କର ମୂଳ ରୂପ ହେଉଛି ଯେ ନରବପୁ ଏବଂ ନଟବର ନର ନର ତାଙ୍କର ମୂଳ ରୂପ ହେଉଛି ନରବ ରୂପ ଏବଂ ଗୋପବେଶ ବେଣୁକର। ଏଇ ଭଗବାନ ଯେଉଁ ସେଥିପାଇଁ କହିଲେ ନା ଆମର ଏଇଟା ବର୍ଣ୍ଣନା କରେ ଯେ ମହାପ୍ରଭୁଙ୍କ ଲୀଳାକୁ ଗୋଟିଏ ଶ୍ଳୋକରେ ଶ୍ରୀନାଥ ଚକ୍ରବର୍ତ୍ତୀ ବର୍ଣ୍ଣନା କରିଛନ୍ତି, ଆରାଧ୍ୟ ଭଗବାନ ବ୍ରଜସତ୍ୟନୟ, ଆରାଧ୍ୟ ବହୁତ ଭଗବାନ ଆରାଧ୍ୟ ଅଛନ୍ତି, ସମସ୍ତେ ଆରାଧ୍ୟ ରହିଛନ୍ତି, କିନ୍ତୁ ତାଙ୍କ ଭିତରେ ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି ଭଗବାନ। ଭଗବାନ ପୁଣି ବିଭିନ୍ନ ରୂପ ରହିଛି, କେଉଁଠି ରୂପଟା ଭଗବାନଙ୍କ ଶ୍ରେଷ୍ଠ ଆରାଧ୍ୟ ନା ବ୍ରଜସତ୍ୟନୟ, ବ୍ରଜସତ୍ୟନୟ କହିଲେ ବ୍ରଜର ଈଶ ନନ୍ଦ ମହାରାଜଙ୍କ ପୁତ୍ର, ଇଏ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ, ଭଗବାନଙ୍କର ଏହି ରୂପ ହେଉଛି ଶ୍ରେଷ୍ଠ ଆରାଧ୍ୟ। ତାଙ୍କର ସିଏ ହେଉଛନ୍ତି କିଭଳି ଭାବରେ ନରବପୁ ଗୋପବେଶ, ସବୁବେଳେ ସେ ଗୋପବେଶରେ ଥାଆନ୍ତି, ତାଙ୍କର ହେଉଛି ନବକିଶୋର ନଟବର ନବକିଶୋର, ଯୌବନ ଅବସ୍ଥାକୁ ସେ ପ୍ରାପ୍ତ ହେଉଛି ନବଯୌବନ, ଯାହାକୁ ନବକିଶୋର ବୋଲି କୁହାଯାଏ, ଭଗବାନ ରୂପ ହେଉଛି ଏଇଟା ଅରିଜିନାଲ ମୂଳ ରୂପ ହେଉଛି ଏଇଟା, ନବକିଶୋର ନଟବର ସବୁବେଳେ ନୃତ୍ୟ କରୁଥାନ୍ତି, ଏବଂ ଗୋପବେଶ ବେଣୁକର, ବେଣୁ ହାତରେ ବେଣୁ ଥାଏ, ଇଏ ହେଉଛି ଭଗବାନଙ୍କ ମୂଳ ରୂପ। ବେଣୁ ଗଣନ୍ତମ ରବିନ୍ଦ ଦଳାୟତାଖ୍ୟଂ ବରହାବତମ ସମାସିତାମ୍ବୁନ୍ଦ ସୁନ୍ଦରାଙ୍ଗମ ଗନ୍ଧର୍ଭ କୋଟି କମନୀୟ ବିଶେଷ ଶୋଭମ ଗୋବିନ୍ଦ ମାଦି ପୁରୁଷଂ ତମହଂ ଭଜାମି। ଏ ଭଗବାନଙ୍କର ମୂଳ ବେଶ ହେଉଛି ଏଇଟା, ସିଏ ଆହୁରି ଏ ଯେଉଁ ମଥୁରାରେ ଯେଉଁ ଭଗବାନ କୃଷ୍ଣ ରହିଛନ୍ତି ବା ଦ୍ୱାରକାରେ ଯେଉଁ ଭଗବାନ କୃଷ୍ଣ ରହିଛନ୍ତି ସିଏ ଏଠାରୁ ଅଲଗା, ମଥୁରାରେ ବୃନ୍ଦାବନ ଠାରୁ ବୃନ୍ଦାବନ କୃଷ୍ଣ ଠାରୁ ଭିନ୍ନ, ସିଏ ବୃନ୍ଦାବନ କୃଷ୍ଣ ହେଉଛନ୍ତି ମୂଳ ଭଗବାନ, ତାଙ୍କ ମୂଳ ରୂପ ହେଉଛି ଏଇଟା ନରବଟୁ ନରବପୁ, ଆମ ଭଳି ଆମେ ଶରୀର ଏଇ ଏଇ ଶରୀର ହେଉଛି ଭଗବାନଙ୍କର ରୂପ, ମୂଳ ରୂପ ହେଉଛି ଏଇଟା ନରବ ନରବପୁ। ତେଣୁ ସେ ବେଣୁ ଧାରଣ କରିଥାନ୍ତି, ବୃନ୍ଦାବନରେ ଯେଉଁ ରୂପ ତାଙ୍କର ସେଇଟା ହେଉଛି ତାଙ୍କ ମୂଳ ରୂପ। ତେଣୁ ବୃନ୍ଦାବନ ପରିତ୍ୟଜ୍ୟ ପାଦ ମେଘଙ୍କ ନ ଗଚ୍ଛନ୍ତି, ବୃନ୍ଦାବନ ତ୍ୟାଗ କରି ସେ କୁଆଡ଼େ ଯାଆନ୍ତି ନାହିଁ, ସବୁବେଳେ ସେ ବୃନ୍ଦାବନରେ ଥାଆନ୍ତି, କେତେବେଳେ ପ୍ରକଟ ଲୀଳା ହେଉଥାଏ କେତେବେଳେ ଅପ୍ରକଟ ଲୀଳା ହେଉଥାଏ, କିନ୍ତୁ ସବୁବେଳେ ସେ ବୃନ୍ଦାବନ ରହିଥାନ୍ତି, ତାଙ୍କ ମୂଳ ରୂପ ହେଉଛି ଏଇଟା। ତେଣୁ ସେ ଆମକୁ ସେଇ ରୂପ ପ୍ରଦାନ କରିଛନ୍ତି, ତେଣୁ ଏଇ ରୂପ ଯେତେବେଳେ ସୃଷ୍ଟି କଲେ ଭଗବାନ ସେତେବେଳେ ସେ କହୁଛନ୍ତି ଇଏ ତା ସାଙ୍ଗ ମେ ପୌରୁଷୀ ପ୍ରିୟା, ଭଗବାନଙ୍କ ପ୍ରିୟ ଏ ରୂପ, ନର ନର ଶରୀର ଆମେ ପ୍ରାପ୍ତ ହେଇଛେ ଏ ଭଗବାନ ଭଳି ଶରୀର ତର। ତେଣୁ ଇଏ ଯାହାକୁ ଦେଖିଲେ ସ୍ୱପ୍ନରେ ଯାହାକୁ ଦେଖିଲେ ଦୁଷ୍ଟ କଶ୍ଚିନ୍ ନର ସ୍ୱପ୍ନେ, ସ୍ୱପ୍ନରେ ଏଇଭଳି ଭାବରେ ଜଣେ ନରକୁ ଦେଖିଲେ ବା ମନୁଷ୍ୟଙ୍କୁ ଦେଖିଲେ ସେ କିଭଳି ରହିଛନ୍ତି ନା ଶ୍ୟାମ ଶ୍ୟାମ ରୂପ ତାଙ୍କର ଶ୍ୟାମ ଶ୍ୟାମବର୍ଣ୍ଣ, ଭଗବାନଙ୍କ ଶ୍ୟାମବର୍ଣ୍ଣ ହେଉଛି ତାଙ୍କର ମୂଳ ମୂଳ ରୂପ ହେଉଛି ଶ୍ୟାମବର୍ଣ୍ଣ, ଶ୍ୟାମବର୍ଣ୍ଣ ହେଉଛି ତାଙ୍କ ମୂଳ ରୂପ ଶ୍ୟାମ ତ୍ରିଭଙ୍ଗ ଲଳିତମ
ଏବଂ ତ୍ରିଭଙ୍ଗ ଲଳିତ ଭଗବାନ ମୂଳ ରୂପ ହେଉଛି ତ୍ରିଭଙ୍ଗ ଲଳିତ ତିନି ସ୍ଥାନରେ ସେ ବକ୍ର ଏଇଠି ଅଛନ୍ତି ନା ତ୍ରିଭଙ୍ଗ ଲଳିତ ଭଗବାନଙ୍କର ତ୍ରିଭଙ୍ଗ ଲଳିତରେ ତାର ଗୋଟେ ରହିଛି ତାର ତାତ୍ପର୍ଯ୍ୟ ହେଉଛି କ'ଣ ନା ଭଗବାନଙ୍କର ତିନୋଟି ତତ୍ତ୍ୱ ରହିଛି ତ୍ରିଭଙ୍ଗ ଲଳିତ ଏଇ ତିନୋଟି ତତ୍ତ୍ୱକୁ ଯିଏ ଜାଣିଯିବେ ସେ ଭଗବାନ ଜାଣିଯିବେ ବେଦରେ ଏଇ ତିନୋଟି ତତ୍ତ୍ୱ ରହିଛି ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ ତିନୋଟି ତତ୍ତ୍ୱ ତେଣୁ ସମ୍ବନ୍ଧର ବିଗ୍ରହ ହେଉଛନ୍ତି କିଏ ମଦନ ମୋହନ ଜୟତାଂ ସୁରତ ଉପଙ୍ଗୋ ମମ ମନ୍ଦର୍ମ ତେଗତେ ମ ସର୍ବସ୍ୱ ପାଦାମ୍ବୁଜ ରାଧା ମଦନ ମୋହନ ହଉ ଦିବ୍ୟା ବୃନ୍ଦାରଣ୍ୟ କଳ୍ପଦ୍ରୁମାଧ ଶ୍ରୀମଦ୍ ରତ୍ନାଗାର ସିଂହାସନସ୍ଥ ଶ୍ରୀମଦ୍ ରାଧା ଶ୍ରୀ ଗୋବିନ୍ଦ ଦେବ ଉପ୍ରେଷ୍ଠାଳେ ବି ସେବ୍ୟମାନ ସ୍ମରାମି ଶ୍ରୀମନୁରାସର ସାରମ୍ଭୀ ବଂଶୀବଟତର ସ୍ଥିତ କର୍ଷନ ବେନୁଷଣ ଏଇ ଗୋପୀ ଗୋପୀନାଥ ଶ୍ରୀଅଶୁନ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଜୟ ଜୟ ବୃନ୍ଦାବନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଇଏ ହେଉଛି ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ଏଠି ତିନୋଟି ତତ୍ତ୍ୱ ସେଥିପାଇଁ ଭଗବାନ ତ୍ରିଭଙ୍ଗ ଲଳିତ ଶ୍ୟାମଙ୍କ ତ୍ରିଭଙ୍ଗ ଲଳିତ ନିହତ ପ୍ରକାଶ ସବୁବେଳେ ସେ ରହିଛନ୍ତି ବୃନ୍ଦାବନ ନିହତ ପ୍ରକାଶ ସେ ରହିଛନ୍ତି ଗୋଟେ କଥା ଅଛି ଜଣେ ଚୋରଟେ ଚୋରି କରୁଥିଲା ସେ ଚୋରି ଚୋର ଜଣେ ସିଏ ତାହାର ସୌଭାଗ୍ୟ ଆସିଲା ସେ ଜଣେ ସତ୍ସଙ୍ଗରେ ଯାଇ ଭଗବାନ କଥା ଶୁଣୁଥିଲା ସେଇ ଭଗବାନଙ୍କର ଯେତେବେଳେ ରୂପ ବର୍ଣ୍ଣନା କରାଯାଉଛି ସେତେବେଳେ କୁହାଯାଉଛି କସ୍ତୁରୀ ତିଳକଂ ଲଲାଟ ପଟଳେ ବକ୍ଷସ୍ଥଳେ କୌସ୍ତୁଭଂ ନାସାଗ୍ରେବର ମୌତିକଂ କରତଳେ ବେଣୁ କଣିକ କୁଙ୍କଳଂ ସର୍ବାଙ୍ଗୈ ହରିଚନ୍ଦନମ ସୁଲଳିତ କଣ୍ଠେ ଚ ମୁକ୍ତାବଳି ଗୋପ ସ୍ତ୍ରୀ ପରିବେଷ୍ଟିତ ଗୋପାଳ ଚୂଡ଼ାମଣି ବିଜୟ ତ ଗୋପାଳ ଚୂଡ଼ାମଣି ତାଙ୍କର ବିଜୟ ହଉ ଗୋପାଳ ଚୂଡ଼ାମଣିଙ୍କର ରୂପ ଯେତେବେଳେ ଶୁଣିଲେ କସ୍ତୁରୀ ତିଳକ କସ୍ତୁରୀ ତିଳକ ଲଗେଇଛନ୍ତି ଧାରଣ କରିଛନ୍ତି ଲଲାଟ ପଟଳି ବକ୍ଷସ୍ଥଳେ କୌସ୍ତୁଭମ୍ କୌସ୍ତୁଭର ଯେଉଁ ଚୋର ଯେତେ ଧନ ଚୋରି କରୁଛି କୌସ୍ତୁଭର ମୂଲ୍ୟ ନାହିଁ ଏତେ ଧନ ରହିଛି ତେଣୁ ସିଏ ଭଗବାନ ଭାବୁଛନ୍ତି ଆମେ ତାଙ୍କ ପାଖକୁ ଯାଇକି ଚୋରି କରି ଆଣିବି ଏ ଚୋର ଏ କୌସ୍ତୁଭକୁ ମଳିକୁ ଚୋରି କରି ଆଣିବି ଏଇଭଳି ଭାବରେ ସେ ତାଙ୍କଠୁକୁ ଛୁରୀ ଦେଖେଇଲେ କହିଲେ ଦେଖା ସେ ଲୋକ କେଉଁଠି ଅଛି ସେ ଲୋକ ତାଙ୍କୁ ସେ କହିଲେ ଇଏ ଭଗବାନ ବୃନ୍ଦାବନରେ ଥାନ୍ତି ତେଣୁ ସେ ଆସିଲା ବୃନ୍ଦାବନକୁ ବୃନ୍ଦାବନକୁ ଆସି ଭଗବାନ ଖୋଜୁ ସେ ଅନ୍ୱେଷଣ କରୁଛି ବୃନ୍ଦାବନକୁ ଅନ୍ୱେଷଣ କରି ଭଗବାନ ପ୍ରାପ୍ତ ହେଲେ ଯିଏ ଭଗବାନଙ୍କୁ ଅନ୍ୱେଷଣ କରି ଭଗବାନ ତାଙ୍କୁ ନିଜକୁ ଦେଖେଇବେ ପ୍ରଦାନ କରିବେ ଯିଏ ଯଥା ମାଙ୍କୁ ପ୍ରବଦ୍ୟନ୍ତେ ତେଣୁ ଭଗବାନଙ୍କୁ ଯେତେବେଳେ ପ୍ରାପ୍ତ ହେଲେ ତାଙ୍କର ଏଇ ଯେଉଁ ମନବୃତ୍ତି ଚାଲିଗଲା ପ୍ରେମ ପ୍ରାପ୍ତ ହେଲେ ଭଗବତ ପ୍ରେମ ପ୍ରାପ୍ତ ହେଲେ ତେଣୁ ଏହିଭଳି ଭାବରେ ଭଗବାନଙ୍କ ରୂପ ରହିଛି ମୂଳ ରୂପ ସେ ଏଇ ଶ୍ରୀଗୋବିନ୍ଦ ଗୋବିନ୍ଦ ହେଉଛନ୍ତି ଇଏ ଅଭିଧେୟ ଅଭିଧେୟ ହେଉଛି ଭକ୍ତି ଅଭିଧେୟ ତତ୍ତ୍ୱ ଭକ୍ତି ତତ୍ତ୍ୱ ଭକ୍ତି ମାଧ୍ୟମରେ ଆମେ ଭଗବାନଙ୍କ ସହିତ ଆଦାନ ପ୍ରଦାନ କରିବା ପ୍ରେମର ଆଦାନ ପ୍ରଦାନ କରିବା ତେଣୁ ଏ ସମ୍ବନ୍ଧ ଜ୍ଞାନ ପ୍ରଦାନ କରନ୍ତି ମଦନ ମୋହନ ସନାତନ ଗୋସ୍ୱାଇଙ୍କ ପାଖରେ ଏ ମଦନ ମୋହନ ଆସି ଉପସ୍ଥିତ ହୋଇଥିଲେ ରୂପ ଗୋସ୍ୱାଇଙ୍କ ପାଖରେ ଏଇ ଯେଉଁ ରହିଛନ୍ତି ଗୋବିନ୍ଦ ପ୍ରକାଶିତ ହୋଇଥିଲେ ଏବଂ ମଧୁପଣ୍ଡିତଙ୍କ ପାଖରେ ଏଇ ଯେଉଁ ଗୋପୀନାଥ ପ୍ରକାଶିତ ହୋଇଥିଲେ ଏସବୁ ରହିଛି ଭଗବାନଙ୍କ ଏଭଳି ସବୁ ଲୀଳା ରହିଛି ତେଣୁ ଏ ଶ୍ୟାମ ଭଗବାନଙ୍କ ମୂଳ ରୂପ ଶ୍ୟାମ ଶ୍ୟାମ ରୂପ ଭଗବାନଙ୍କର ତେଣୁ ଇଏ ମଧ୍ୟ ସେଇଭଳି ଶ୍ୟାମ କଳେବର ଦେଖିଥିଲେ ସ୍ୱପ୍ନରେ ଦେଖିଥିଲେ ପ୍ରକୃତରେ ଆସିଥିଲେ ପ୍ରକୃତରେ ଭଗବାନ ଆସିଥିଲେ ତାଙ୍କର ମିଳନ ହୋଇଥିଲା କିନ୍ତୁ ସେ ଭାବୁଛନ୍ତି ସ୍ୱପ୍ନ ବୋଲି ସ୍ୱପ୍ନରେ ଭାବୁଛ ଶ୍ୟାମ କମଳ ଲୋଚନ ତାଙ୍କର ଲୋଚନ ବହୁତ ସୁନ୍ଦର କମଳ ଲୋଚନ ବହୁତ ପଦ୍ମ ଲୋଚନ ତାଙ୍କର ରହିଛି ଏବଂ ପୀତବାସା ପୀତବାସ ଭଗବାନଙ୍କର ବସ୍ତ୍ର ହେଉଛି ପୀତବର୍ଣ୍ଣ ପୀତବର୍ଣ୍ଣ ଏଇ ଭଗବାନଙ୍କ ରୂପରେ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ଭଗବାନ ବର୍ଣ୍ଣନା କରାଯାଇଛି ଭଗବାନ ଯେତେବେଳେ ଲୀଳା ଚାଲିଛି ସେହି ସମୟରେ ଭଗବାନ ମତ୍ସ୍ୟାଚାରଣ କରୁଛନ୍ତି ତାପରେ ଗାଭୀଚାରଣ କରିବା ପାଇଁ ଗଲେ
ଏଇଭଳି ଭାବରେ ଯେତେବେଳେ ଭଗବାନ ଚାଲି ଯାଉଛନ୍ତି ବୃନ୍ଦାବନରୁ କ'ଣ ତାଙ୍କର ଇଏରୁ ବୃନ୍ଦାବନକୁ ଚାଲି ଯାଉଛନ୍ତି, ତାଙ୍କର ଯେଉଁ ରହିଛନ୍ତି ଗୋକୁଳରୁ ବୃନ୍ଦାବନକୁ ଚାଲି ଯାଉଛନ୍ତି, ଏଇ ଯେଉଁ ଗୋଚାରଣ କରିବା ପାଇଁ ଯାଉଛନ୍ତି ରାଧାରାଣୀ ଏବଂ ସଖୀମାନେ ଭଗବାନଙ୍କ ବିରହରେ ତାଙ୍କର ଚିନ୍ତା କରୁଛନ୍ତି। ଭାଗବତ ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ଏଇଟାକୁ ବର୍ଣ୍ଣନା କରାଯାଇଛି। ଏଭଳି ରାଧାରାଣୀଙ୍କର ତଲ୍ଲୀନ ହୋଇଯାଇଛନ୍ତି, ସେ ତାଙ୍କ ହୃଦୟର କଥାକୁ ପ୍ରକାଶ କରିପାରୁନାହାନ୍ତି। ଭଗବାନ ଲୀଳାକୁ ସ୍ମରଣ କରିକି ତାଙ୍କ ହୃଦୟ ଭିତରେ ଯେଉଁ ଭାବ ଆସୁଛି ତାକୁ ପ୍ରକାଶ କରିପାରୁନାହାନ୍ତି। ତେଣୁ ସୁଖଦେବ ରାଧାରାଣୀଙ୍କର ହୃଦୟକୁ, କାରଣ ଇଏ ହେଉଛନ୍ତି ସୁଖ, ଲୀଳା ଇଏ ହେଉଛନ୍ତି ରାଧାରାଣୀଙ୍କର ସୁଖ, ଏସବୁ ଜାଣନ୍ତି ରାଧାରାଣୀଙ୍କ କଥା, ତେଣୁ ସେଇଟା ବର୍ଣ୍ଣନା କଲେ। ବରହାପିଡ଼ ନଟବ୍ର ବପୁ କନ୍ୟୋ କନିକାରମ ବିଭ୍ରତ ବାସ କନକ ପିସ ବୈଜନ୍ତୀ ଚ ମାଳାମ ରନ୍ଧ୍ରାନ୍ ବେଣୁ ରଧର୍ସୁଧୟା ପୁରୟନ ଗୋପବୃନ୍ଦୈ ବୃନ୍ଦାରଣ୍ୟ ସ୍ୱପଦରମଣମ ପ୍ରାବିଶତ ଗୀତ କୀର୍ତ୍ତି। ଭଗବାନଙ୍କ ରୂପକୁ ବର୍ଣ୍ଣନା କରୁଛନ୍ତି, ଏ ଭଗବାନ ରୂପ ଏସବୁ ରହିଛି। କ'ଣ ନା ପ୍ରଥମେ କ'ଣ କହିଲି, ନା ନା ଫାଷ୍ଟ ହେଉଛି କ'ଣ, ବରହାପିଡ଼ ବରହାପିଡ଼ ମୟୂରପୁଚ୍ଛ, ମୟୂରପୁଚ୍ଛ ତାଙ୍କ ପ୍ରଥମେ ଭଗବାନ ରୂପରେ ପ୍ରଥମେ ତାଙ୍କର ମୁଖ ଆସୁଛି, ତାଙ୍କ ମନକୁ ହୃଦୟକୁ ଆସୁଛି, ହୃଦୟକୁ ମନ ଆସୁଛି, ସେଇଟା ଦେଖୁଛନ୍ତି ସେ ଭଗବାନ ରୂପ ବରହାପିଡ଼। ପ୍ରଥମେ ସେ ମୁଖ ସେଇଟାକୁ ଦେଖୁଛନ୍ତି, ଭଗବାନଙ୍କର ମସ୍ତକରେ ଯେଉଁ ବରହାପିଡ଼ ରହିଛି କି ମୟୂରପୁଚ୍ଛ ରହିଛି ସେଇଟାକୁ ଦେଖୁଛନ୍ତି। ଏବଂ ନଟବର ବାପୁ ଭଗବାନ ନୃତ୍ୟ କରୁଛନ୍ତି, ନଟବର ବାପୁ କନ୍ୟ ଓ କନିକା ଆରମ୍ଭ ଦୁଇଟା ଯଦିଓ କର୍ଣ୍ଣ ରହିଛି କିନ୍ତୁ ଗୋଟିଏ ଫୁଲ ଲଗାଇଛନ୍ତି, ଭଗବାନ ପାଖରେ ଫୁଲ ସର୍ଟେଜ୍ ଥିଲା, ଗୋଟିଏ ଫୁଲ ଲଗାଇଛନ୍ତି, ଦୁଇଟା ଫୁଲ ପାଇଲେ ନାହିଁ। ଏଇଟାକୁ ଆଚାର୍ଯ୍ୟମାନେ କହିଛନ୍ତି ଭଗବାନଙ୍କର ଯୌବନ ମତ୍ତତାକୁ ପ୍ରକାଶ କରିଛନ୍ତି, କେତେବେଳେ ଏ କାନରେ ଲଗାଉଛନ୍ତି, କେତେବେଳେ ସେ କାନରେ ଲଗାଉଛନ୍ତି, କନିକା ଆରମ୍ଭ କନିଆର ଫୁଲ, ଆମର କନିଆର ଫୁଲ ନାହିଁ ଏଠି ରଘୁନନ୍ଦନ, କିନ୍ତୁ ଭଗବାନଙ୍କ କେତେ ପ୍ରିୟ କନିକା ଆରମ୍ଭ କନ୍ୟ କନିକା ଆରମ୍ଭ ଏବଂ ବିଭ୍ରତ ବାସ କନକ ପିସ, ଭଗବାନ ଯେଉଁ ବାସ ବସ୍ତ୍ର ଧାରଣ କରିଛନ୍ତି, ପିତ ବାସ କନକ ପିସ, ପିତ କନକ କହିଲେ ସ୍ୱର୍ଣ୍ଣଭଳି ସ୍ୱର୍ଣ୍ଣ ରଙ୍ଗର ବାସ କନକ ପିସ ଏବଂ ବିଭ୍ରତ ବାସ କନକ ପିସ ବୈଜନ୍ତୀ ଚ ମାଳାମ, ତାଙ୍କର ଶ୍ୟାମବର୍ଣ୍ଣରେ ଏ ଯେଉଁ ରଖିଛନ୍ତି ୟେଲୋ ପିତ ବସ୍ତ୍ର ଧାରଣ କରିଛନ୍ତି, ଏ ଆକାଶରେ ବିଜୁଳି ଚମକିଲେ ଯେଉଁଭଳି ଭାବରେ ସୁନ୍ଦର ଦେଖାଯାଏ ସେଭଳି ଭାବରେ ସୁନ୍ଦର ଦେଖାଯାଉଛନ୍ତି। ବୈଜନ୍ତୀ ବୈଜନ୍ତୀ ମାଳା ଧାରଣ କରିଛନ୍ତି, ପାଞ୍ଚ ରଙ୍ଗର ପୁଷ୍ପ ବୈଜନ୍ତୀ ମାଳା, ଏବଂ ରନ୍ଧ୍ରାନ୍ ବେଣୁ ରଧର୍ସୁଧୟା ବେଣୁରେ ଯେଉଁ ରହିଛି ରନ୍ଧ୍ର ସବୁ ରହିଛି ସେଥିରେ ସେ ଯେଉଁ ବଜାଉଛନ୍ତି ବେଣୁ ବାଦନ କରୁଛନ୍ତି, ଇଏ ତାଙ୍କର ଭଗବାନଙ୍କର ଅଧରାମୃତ ସାଧାରେ ଆସୁଛି, ଅଧରାମୃତ ରହୁଛି ଅଧର୍ସୁଧୟା ପୁରାଣ ଗୋପବୃନ୍ଦୈ ଗୋପବୃନ୍ଦମାନଙ୍କୁ ସେ ବଂଶୀ ଆଟ୍ରାକ୍ଟ କରୁଛି ବା ତାଙ୍କୁ ଆକର୍ଷଣ କରୁଛି। ଏଇଭଳି ଭାବେ ବୃନ୍ଦାରଣ୍ୟ ସ୍ୱପଦରମଣ ପ୍ରାବିଶ ଗୁରୁତ୍ୱ ଗୀତ କୀର୍ତ୍ତି, ଏଇଭଳି ଭାବରେ ଗୋପ ବାଳକମାନେ ଭଗବାନଙ୍କ ଜୟଗାନ କରିକରିକି ବଣ ବିଷୟରେ ପ୍ରବେଶ କରୁଛନ୍ତି, ବୃନ୍ଦାବନରେ ପ୍ରବେଶ କରୁଛନ୍ତି, ଏ ଭଗବାନ ରୂପ ମାଧୁରୀ ବର୍ଣ୍ଣନା କରାଯାଇଛି। ସୁଖଦେବ ଗୋସ୍ୱାମୀ ଯେତେବେଳେ ଧ୍ୟାନ କରୁଥିଲେ ବ୍ରହ୍ମଚିନ୍ତନ କରୁଥିଲେ ଏ ଶ୍ଳୋକ ଯେତେବେଳେ ଶୁଣିଲେ ସେତେବେଳେ ତାଙ୍କ ବ୍ରହ୍ମଚିନ୍ତନକୁ ଧିକ୍କାର କଲେ, ଏତେ ସୁନ୍ଦର ସେ ବ୍ୟକ୍ତି ରହିଛନ୍ତି, ଏତେ ସୁନ୍ଦର ତାଙ୍କର ଏତେ ଗୁଣ ରହିଛି, ଏତେ ସୌନ୍ଦର୍ଯ୍ୟ ରହିଛି, ମୁଁ କାହିଁକି ବ୍ରହ୍ମଚିନ୍ତନ କରୁଥିଲି ଏତେ ଦିନ କାଳ, ନିଜକୁ ଧିକ୍କାର କରିକି ଆସିଲେ ପଢ଼ିବାକୁ ପାଇଁ ଆସିଲେ ତାଙ୍କ ପିତାଙ୍କ ପାଖକୁ, ଯାହାହେଲେ ତାଙ୍କର ପିତା ଏଇସବୁ ରଚନା କରିଛନ୍ତି ମା ଭାଗବତମ 18,000 ଶ୍ଳୋକ, 18,000 ଏଇ ପ୍ରଶ୍ନଟି ପଚାରିଥିଲେ, ଏଇ ପ୍ରଶ୍ନଟି ଭାଗବତ ପ୍ରଥମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଚତୁର୍ଥ ଅଧ୍ୟାୟ ପଞ୍ଚମ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ନା ସପ୍ତମ ଅଧ୍ୟାୟରେ, ଯେ ଇଏ ସୁଖଦେବ ଗୋସ୍ୱାମୀ ଇଏ ଗୋଟେ ସ୍ଥାନରେ ଅଧିକ ସମୟ ରହନ୍ତି ନାହିଁ, ସା ଗୋଧୋନ ମାତ୍ର ଗୃହେଶୁ ଗୃହ ମେଦିନ ଯେଉଁ ସମସ୍ତଙ୍କ ଗୃହକୁ ଯାଆନ୍ତି, କେତେବେଳେ କାହା ଗୃହକୁ ଯାଆନ୍ତି, ଗୋଧୋନ ପାଇଁ ଯେତିକି ସମୟ ଲାଗିବ ସେତିକି ସମୟ ରୁହନ୍ତି, ଗୋଧୋନ ପାଇଁ କେତେ ସମୟ ଲାଗିବ ପ୍ରଭୁପାଦ ମହାରାଜ କିନ୍ତୁ ଅଧଘଣ୍ଟାଟେ, ତେଣୁ ଏଇଭଳି ଭାବରେ ଯେଉଁ ରହିଛି ସେତିକି ରହନ୍ତି ଆଉ ତାପରେ ପଳାଇଯାଆନ୍ତି। ଯଦି କିଏ ଗୃହସ୍ଥ ବ୍ୟକ୍ତି ଯଦି କିଛି ତାଙ୍କୁ କ୍ଷୀର ଦେଲେ ତାକୁ ସେଠି ପାନ କରି ପଳାଇଯାଆନ୍ତି, ନହେଲେ ନାହିଁ କିଛି ନାହିଁ ମାଗନ୍ତିନି ମୋତେ ଦିଅ ବୋଲି, ଅଜା ଅଜା ବୃତ୍ତି ରହିଛି, ଅଜା ବୃତ୍ତି
ସିଏ କେମିତି ଇଏ ଏତେ ବିଡ଼ାଟର ଗ୍ରନ୍ଥ 18,000 ସମୟରେ ଶୋକ କେମିତି ପାଠ କଲେ? ଏ ପ୍ରଶ୍ନ ଉଠୁଛି, ଗୋଟିଏ ପ୍ରଶ୍ନ ପଚାରିଥିଲେ, ତେଣୁ ତାହାର ଉତ୍ତର ହେଉଛି ଏଇଟା ଏଇ ରହିଛି। ଭାଗବତ ନାହିଁ, ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି। ଏଇ ଶୁକଦେବ ଗୋସ୍ୱାମୀ ଯେତେବେଳେ ଶୁଣିଲେ କେତୋଟି ଶ୍ଳୋକ, ଶୁଣିକରି ସେ ତାଙ୍କର ବ୍ରହ୍ମଚିନ୍ତନ ଛାଡ଼ିଦେଲେ, ଆସିକରି ପିତାଙ୍କ ପାଖରେ ପାଠ କଲେ। ପିତା ସେଇଥିପାଇଁ ଭାଗବତ ରଚନା କରି ରଖିଛନ୍ତି ପୁତ୍ରକୁ ଦେବା ପାଇଁ, ତପସ୍ୟା କରି ସେ ପୁତ୍ରକୁ ପାଇଲେ, କିନ୍ତୁ ସେ ପୁତ୍ର ଜନ୍ମ ହେଲେ ତ ଚାଲିଗଲେ ପ୍ରବଜା କରିବା ପାଇଁ। ତେଣୁ ପିତା ତାଙ୍କ ପଛରେ ଧାଇଁ ଧାଇଁକରି ଆସି ଗଲେ, କେହି ସେ ପୁଣି ବିଫଳ ମନରେ ଦେଇକି ଆସିଲେ। ତାପରେ ତାଙ୍କର ଶିଷ୍ୟମାନେ ଯେତେବେଳେ ଭାଗବତ ଶ୍ଳୋକକୁ ଆବୃତ୍ତି କଲେ, ସେତେବେଳେ ସେ ଆକର୍ଷିତ ହେଇକି ଆସିଲେ, ଆକର୍ଷିତ ଆସିକି ଏ ପାଠ କଲେ। କୁହାଯାଇ ନା ପ୍ରଥମ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସୁଖଦେବ ବ୍ୟାସଦେବ ତାଙ୍କ ପୁତ୍ରକୁ ବହୁତ ସ୍ନେହର ସହିତ ଭାଗବତ ଶୁଣାଉଛନ୍ତି। ଯେମିତି ଲହୁଣୀ ପିତା ତାଙ୍କ ପୁତ୍ରକୁ ପ୍ରଦାନ କରନ୍ତି, ସେହିଭଳି ଭାବରେ ଇଏ ଲହୁଣୀ ସମସ୍ତ ବେଦରୂପକ ଦାଦିରୁ ନିଷ୍କାସନ କରିଛନ୍ତି, ଲହୁଣୀକୁ ପ୍ରଦାନ କରୁଛନ୍ତି। ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ବହୁତ ସୁନ୍ଦର ଶ୍ଳୋକ। ଇଦଂ ଭାଗବତମ ନାମ ପୁରାଣ ବ୍ରହ୍ମ ସମ୍ବିତମ ନିଶ୍ଚୟ ସାହ ଲୋକସ୍ୟ ସ୍ୱସ୍ଥାନ ମହତ୍ ଏବଂ ଉତ୍ତମ ଶ୍ଳୋକ ଚରିତ। ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଶ୍ଳୋକଟି ରହିଛି, ତାଙ୍କୁ ପାନ କରାଉଛନ୍ତି, ପରୀକ୍ଷିତ ମହାରାଜଙ୍କୁ ବହୁତ ସ୍ନେହରେ ବହୁତ ଆଦରରେ। ତଦୈଦଂ ଗ୍ରାହ୍ୟ ମାସ ସୁତ ମହାତ୍ମବତାଙ୍କର, ସୁତ ତାଙ୍କ ପୁତ୍ରକୁ ଆତ୍ମବତା ନିଜ ଭଳି ନିଜ ପ୍ରିୟ ଭଳି ତାଙ୍କୁ ଗ୍ରାହ୍ୟ ମାସ ତାଙ୍କୁ ସେଇଟାକୁ କୁହା ଶୁଣଉଛନ୍ତି, ପଢ଼ାଉଛନ୍ତି, ଏଭଳି ଭାବେ କେତେ ସ୍ନେହରେ ଦେଉଛନ୍ତି। ତେଣୁ ସୁତ ଗୋସ୍ୱାମୀ ଏଇଟାକୁ ଆଶୀର୍ବାଦ ଦେଇଛନ୍ତି, ଯେଉଁମାନେ ଭାଗବତ ଶ୍ରବଣ କରିବେ, ଭାଗବତ କଥା କରିବେ। ଭାଗବତ ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏ ଶ୍ଳୋକର ଭାଷ୍ୟରେ ସୁତ ଗୋସ୍ୱାମୀ କହୁଛନ୍ତି, ଇଏ ଶ୍ରବଣକାରୀମାନଙ୍କ ପାଇଁ ଇଏ ଆଶୀର୍ବାଦ। ଇଏ ବେଦରୂପକ ସମୁଦ୍ରରେ ମନ୍ଥନ କରି ଯେ ଭାଗବତ ଆସିଛି, ଯେଉଁଭଳି ଭାବରେ ସମୁଦ୍ର କ୍ଷୀର ସମୁଦ୍ରକୁ ମନ୍ଥନ କରି ଯେଉଁ ଆସିଥିଲା ଅମୃତକୁ ଭଗବାନ ମୋହିନୀ ରୂପରେ ଆସିକରି ଅସୁରମାନଙ୍କୁ ମଞ୍ଚନ କରିକି ଦେବତାମାନଙ୍କୁ ପ୍ରଦାନ କଲେ, ସେହିଭଳି ଭାବରେ ଏଇ ଭଗବାନ ଏଇ ଭାଗବତ ରୂପରେ ଆସିଛନ୍ତି, ଏଇ ଭାଗବତ ରୂପକ ଅମୃତକୁ ସେମାନେ ପାଳନ କରନ୍ତୁ, ଏ ଆଶୀର୍ବାଦ ଦେଇଛନ୍ତି ସୁତ ଗୋସ୍ୱାମୀ। ଭାଗବତ ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏଇଟା ରହିଛି, ଜଙ୍ଗ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନନ୍ତି ଦିବ୍ୟସ୍ତବେ, ଏଇଭଳି ଭାବରେ ରହିଛି ଭାଗବତ ମହାତ୍ମା, କ'ଣ କହିବା ଭାଗବତ ମହାତ୍ମା। ତେଣୁ ସେଇ ଭାଗବତଙ୍କୁ ପ୍ରଭୁପାଦ କୃପାରୁ ଆମକୁ ଶୁଣିବା ପାଇଁ ସୁଯୋଗ ମିଳୁଛି, ବା କୀର୍ତ୍ତନ କରିବା ପାଇଁ ସୁଯୋଗ ମିଳୁଛି, ବହୁତ ବଡ଼ ଭାଗ୍ୟ ଏଇଟା। ତେଣୁ ଏ ଯେଉଁ ରହିଛି ଶ୍ୟାମ କଳେବର ଭଗବାନଙ୍କର, ସେଇ ସେ ହେଉଛନ୍ତି ଶ୍ୟାମ କଳେବର ପୀତବାସ, ପୀତବାସ ତାଙ୍କର ଭଗବାନଙ୍କ ପୀତବାସ କ'ଣ ଏଇ ହେଉଛି ହଳଦିଆ ରଙ୍ଗ, ପୀତବାସ ପୀତବସନ ପୀତବସନ କ'ଣ ସେଇଟା ଧୀର ସମୀରେ ଯମୁନା ତୀରେ ପୀତବସନ ବନମାଳି ଗୀତ ଗୋବିନ୍ଦରେ ବର୍ଣ୍ଣନା କରିଛନ୍ତି ଆମର ଜୟଦେବ ଗୋସ୍ୱାମୀ, ପୀତବାସନ ତାଙ୍କର। ତେଣୁ ଏଇଭଳି ଭାବରେ ସେ ମଧ୍ୟ ପୀତବାସ ପରିଧାନ କରିଛନ୍ତି, ବୃହତ ବାହୁ ଆଜାନ ଲମ୍ବିତ ଭୁଜୌ, ବୃହତ ବାହୁ ବୃହତ ବାହୁ, ଇଏ ହେଉଛି ମହାପୁରୁଷର ଲକ୍ଷଣ, 32 ଲକ୍ଷଣ ରହିଛି ମହାପୁରୁଷର, ତା ଦେହରେ ଗୋଟିଏ ଲକ୍ଷଣ ହେଉଛି ଏଇଟା ଆଜାନ ଲମ୍ବିତ ଭୁଜୌ, ଦୀର୍ଘ ବାହୁ ବୃହତ ବାହୁ କହିଲେ ଜାହ୍ନୁ ପର୍ଯ୍ୟନ୍ତ ଲମ୍ବିତ ହେଇଛି ବାହୁ, ଏଭଳି ରହିଛନ୍ତି, ଇଏ ହେଉଛନ୍ତି ମହାପୁରୁଷ, ମହାପୁରୁଷର ଲକ୍ଷଣ ହେଉଛି ଏଇଟା ଦୀର୍ଘ ବାହୁ। ଏବଂ ଯୋଶିତାଙ୍କ ହୃଦୟଙ୍ଗମ, ଯୋଶିତାଙ୍କ କହିଲେ ସ୍ତ୍ରୀ ଲୋକମାନେ ସେ ରୂପ ଦେଖିଲେ ଆକର୍ଷିତ ହେଇଯିବେ, ହୃଦୟ ହୃଦୟକୁ ଜିତିଯିବେ, ହୃଦୟ ତାଙ୍କର ଜିତିଯିବେ, ସେ ରୂପରେ ତାଙ୍କ ହୃଦୟ ଜିତିନେବେ ହୃଦୟଙ୍ଗମ। ତେଣୁ ଏଇଭଳି ଭାବରେ ସିଏ ବର୍ଣ୍ଣନା କରୁଛନ୍ତି ତାଙ୍କର ସ୍ୱପ୍ନ କଥା, ବା ପ୍ରକୃତରେ ସେଇଟା ବାସ୍ତବ ବସ୍ତୁ, ସେ ସ୍ୱପ୍ନ ଭଳି ତାଙ୍କୁ ଲାଗୁଛି, ଏଭଳି ଭାବରେ ଲୀଳା ଚାଲିଛି। ଏ ଶ୍ଳୋକର ଭାଷ୍ୟରେ କହୁଛନ୍ତି, ସନାତନ ଗୋସ୍ୱାମୀ କହୁଛନ୍ତି, ନର କହିଲେ ମନୁଷ୍ୟ ଆକାର, ମନୁଷ୍ୟ ଆକାର ନର ବା ମନୁଷ୍ୟ, କିନ୍ନର ଗୋଟେ ରହିଛି, କିନ୍ନର କିଂ ପୁରୁଷ, ବିଭିନ୍ନ ପ୍ରକାର ଜୀବ ରହିଛନ୍ତି, କିନ୍ନର ମାନେ ଇଏ କି ନର କିନ୍ନର
ବା କିଙ୍ଗ ପୁରୁଷ, କିଙ୍ଗ ପୁରୁଷ ବର୍ଷ ରହିଛି, ଯେଉଁ କିଙ୍ଗ ପୁରୁଷ ବର୍ଷରେ ହନୁମାନ ରହିଛନ୍ତି, ଆମର ମନୁଷ୍ୟ ଭଳି ତାଙ୍କର ଶରୀର ରହିଛି, କିଙ୍ଗ ପୁରୁଷ ଏକ ପୁରୁଷ ଏଇଭଳି କିଙ୍ଗ ପୁରୁଷ ବର୍ଷ ଭାଗବତ ପଞ୍ଚମ ସ୍କନ୍ଧରେ ଏସବୁ ବର୍ଣ୍ଣନା କରାଯାଇଛି, ବିଭିନ୍ନ ଦେଶର ବର୍ଷର ବର୍ଣ୍ଣନା କରାଯାଇଛି, କିଙ୍ଗ ପୁରୁଷ ବର୍ଷରେ ହନୁମାନଜୀ ରହିଛନ୍ତି। ତେଣୁ ଏ ନର କହିଲେ ମନୁଷ୍ୟାକାର, ଭଗବାନ ଯେତେବେଳେ ମନୁଷ୍ୟ ରୂପରେ ଆସନ୍ତି, ଯେଉଁମାନେ ମୂଢ଼ ବ୍ୟକ୍ତିମାନେ ସେମାନେ ତାକୁ ଅବମାନନା କରନ୍ତି। ଭଗବତ ଗୀତା ନବମଧ୍ୟାରେ ଭଗବାନ କହିଲେ, ଅବଜାନନ୍ତି ମା ମୂଢ଼ା ମାନୁଷୀ ତନୁମା ଆଶ୍ରିତମ ପରମ ଭାବ ମଜାନନ୍ତ ମମ ଭୂତ ମହେଶ୍ୱରମ। ଭଗବାନଙ୍କର ପରମ ଭାବ ବା ଶ୍ରେଷ୍ଠ ତାଙ୍କର ଯେଉଁ ରହିଛି ଐଶ୍ୱର୍ଯ୍ୟ, ସେମାନେ ବୁଝିପାରନ୍ତି ନାହିଁ, ସେମାନେ ଭାବନ୍ତି ଏ ଜଣେ ଆମ ଭଳି ମନୁଷ୍ୟ। ଅବଜାନନ୍ତି ମା ମୂଢ଼ ବ୍ୟକ୍ତିମାନେ ଏଇଭଳି ଭାବରେ ଚିନ୍ତା କରନ୍ତି। ମନୁଷ୍ୟ ଭିତରେ ଭଗବାନ କଥା ଛାଡ଼ନ୍ତୁ, ଏ ମନୁଷ୍ୟ ଭିତରେ ମଧ୍ୟ ମହାତ୍ମା ରହିଛନ୍ତି ଆଉ ବଦ୍ଧ ଆତ୍ମା ରହିଛନ୍ତି। ବଦ୍ଧ ଆତ୍ମା ସେ ଭାବୁଛନ୍ତି, ସମସ୍ତଙ୍କୁ ବଦ୍ଧ ଆତ୍ମା ବୋଲି ଭାବୁଛନ୍ତି। ବଦ୍ଧ ଆତ୍ମା ଯିଏ ସେମାନେ ଭାବନ୍ତି ଆମେ ବଦ୍ଧ ହେଇଛୁ ବୋଲି, ସେମାନେ ଭାବନ୍ତି ଆମେ ମୁକ୍ତ ଆତ୍ମା, କିନ୍ତୁ ସେମାନେ ହେଉଛନ୍ତି ବଦ୍ଧ ଆତ୍ମା। ସେମାନେ ଜାଣିପାରନ୍ତି ନାହିଁ ମହାତ୍ମାମାନଙ୍କୁ, ଜାଣିପାରନ୍ତି ନାହିଁ। ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସେ ମହାରାଜ କହନ୍ତି, ଆମେ ମହାତ୍ମାକୁ କେମିତି ଜାଣିବା, ଆଖିରେ ଜାଣିପାରିବାନି, ଆଖିରେ ଦେଖିପାରିବାନି, ତାଙ୍କୁ କର୍ଣ୍ଣ ମାଧ୍ୟମରେ ଜାଣିବା ତାଙ୍କୁ। ଏ ମହାତ୍ମା କଥା କହିବେ ସେଥିରେ ଆମେ ଜାଣିବା ଏ ମହାତ୍ମା କି ବଦ୍ଧ ଆତ୍ମା, କଥାରେ ଜାଣିହେବ। ତେଣୁ ସନାତନ ଗୋସ୍ୱାମୀ ନର କହିଲେ ମନୁଷ୍ୟାକାର କଶ୍ଚିତ, ମନୁଷ୍ୟାକାର ସେ ରହିଛନ୍ତି ଆମମାନଙ୍କୁ କୃପା କରିବା ପାଇଁ। ଭଗବାନ ବିଭିନ୍ନ ଅବତାରରେ ବିଭିନ୍ନ ଜୋନିରେ ଆସୁଛନ୍ତି, ଭାଗବତମ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ ଏ ଗୋଟେ ସ୍ତୁତି କରିଛନ୍ତି, ଇଥଂ ନୃ ତେର୍ଜଗ ଋଷି ଦେବ ଦଶାବତାରେ। ଭଗବାନ କେତେବେଳେ ମନୁଷ୍ୟ ସମାଜରେ ଆସୁଛନ୍ତି, କେତେବେଳେ ପଶୁ ସମାଜରେ ଆସୁଛନ୍ତି, କେତେବେଳେ ଦେବ ସମାଜରେ ଆସୁଛନ୍ତି, କେତେବେଳେ ଋଷି ସମାଜରେ ଆସୁଛନ୍ତି, କେତେବେଳେ ଜଳ ଜୀବ ସମାଜରେ ଆସୁଛନ୍ତି, ବିଭିନ୍ନ ସମାଜରେ ଆସୁଛନ୍ତି ଭଗବାନ। ଜଳଜୀବ ସ୍ତରରେ ଯେତେବେଳେ ଆସନ୍ତି ଭଗବାନ, ଯେତେବେଳେ ମୀନ ରୂପରେ ଆସନ୍ତି, ଅନ୍ୟ ମୀନମାନେ ତାକୁ ଦେଖିଥିବେ କିନ୍ତୁ ସେମାନଙ୍କୁ ଜାଣିବେ ଭଗବାନ ବୋଲି ଜାଣିପାରିବେ। ସତ୍ୟବ୍ରତି ମୁନି ଜାଣିପାରିଲେନି, ସତ୍ୟବ୍ରତି ମୁନି କୃପା କରିବା ପାଇଁ ଆସିଥିଲେ, ଇଏ ଷଷ୍ଠ ମନୁଙ୍କ ସମୟର ଅନ୍ତିମ ସମୟରେ ଏଇଟା ହେଇଥିଲା। ତେଣୁ ସେଇ ସତ୍ୟବ୍ରତଙ୍କୁ ସେ ଉଦ୍ଧାର କରିକିରି ତା ପର ଜନ୍ମରେ ପର ମନ୍ତରରେ ସିଏ ହେଲେ ମନୁ ହେଲେ, ସପ୍ତମ ମନୁ ହେଉଛନ୍ତି ସିଏ ବର୍ତ୍ତମାନର ଯେଉଁ ମନୁ, ବୈବସ୍ୱତ ମନୁ। ଭଗବାନ ମୀନ ରୂପରେ ଆସିକି ତାଙ୍କୁ ଉଦ୍ଧାର କରିଥିଲେ ଏବଂ ବେଦକୁ ଦୁଇଥର ମୀନଙ୍କର ଅବତାର ହେଇଛି, ଗୋଟିଏ ଥର ବେଦକୁ ଉଦ୍ଧାର କରିଛନ୍ତି ଏବଂ ଆଉ ଗୋଟେ ତାଙ୍କୁ ସତ୍ୟବ୍ରତଙ୍କୁ ଉଦ୍ଧାର କରିଛନ୍ତି। ତେଣୁ ଏଇ ଯେଉଁ ରହିଛନ୍ତି ଭଗବାନ ମନୁଷ୍ୟ ସମାଜରେ ଆସନ୍ତି ମନୁଷ୍ୟମାନଙ୍କୁ କୃପା କରିବା ପାଇଁ, ଯାହା ଲୀଳା ଯାହା ସୁତ ତତ୍ପର ଭାବେ ଭଗବାନଙ୍କ ଏଇ ଲୀଳାକୁ ସବୁ ଆମେ ଶୁଣିଲେ ଆମର ଯଦି ଆଗ୍ରହ ଆସିବ ପ୍ରଭୁ ଆମେ ସେ ଭଗବାନଙ୍କ ଲୀଳାରେ ସାମିଲ ହୁଅନ୍ତେ କି, ତାହେଲେ ଆମେ ସେ ଲୀଳାରେ ସାମିଲ ହେବା। ଭାଗବତ ଶ୍ରବଣର ଉଦ୍ଦେଶ୍ୟ ହେଉଛି ଏଇଟା, ଏଇ ଭାବଟା ଆମର ଜାଗ୍ରତ ହେବ, ଏଇ ଇଚ୍ଛା ଜାଗ୍ରତ ହେବ, ଏଇ ଅଭିଳାଷ ଜାଗ୍ରତ ହେବ, ଏଇ ଲୀଳାରେ ଆମେ ଭାଗ ନେବା। ତେଣୁ ଏଠି ଯେଉଁ କୁହାଯାଉଛି ମନୁଷ୍ୟାକାର ଶ୍ୟାମତ୍ୱାଧୀନାଂ କ୍ରମେଣ, ସେଇ ମନୁଷ୍ୟାକାର ତାଙ୍କର ରହିଛି ରୂପ କିଭଳି ନା ଶ୍ୟାମ ରୂପ, ଶ୍ୟାମତ୍ୱ ଆଧୀନାଂ ଏଇଭଳି ଭାବରେ ଅନେକ କଥା ସବୁ ରହିଛି, ସବୁ କଥା କୁହାଯାଏ ନାହିଁ। ଉତ୍ତମ କାନ୍ତି ସୌନ୍ଦର୍ଯ୍ୟ ପରିଚ୍ଛଦ ବଳିଷ୍ଠତ୍ୱାଧୀନ ସର୍ବାଣୀ ଉପଲକ୍ଷଣତ୍ୱର ସୂଚିତାନି, ଗୋଟିଏ କଥାରେ ଅନେକ କଥା ଆସିଯିବ। ଏ ଯେଉଁ ଶ୍ୟାମ ରଙ୍ଗ ବୋଲି ବର୍ଣ୍ଣନା କଲେ ତା ଦେହରୁ ଏଇଥିରୁ ଅନୁମାନ କରାଯାଉଛି ତାଙ୍କର ରୂପ କିଭଳି ଭାବରେ, ଉତ୍ତମ କାନ୍ତି ବହୁତ ସୁନ୍ଦର ତାଙ୍କର ଶରୀର, ଉତ୍ତମ କାନ୍ତି ଏବଂ ସୌନ୍ଦର୍ଯ୍ୟ ମଧ୍ୟ ସେଇଭଳି ଭାବରେ ରହିଛି। ପରିଚ୍ଛଦ ବା ବସ୍ତ୍ର ପରିଧାନ କରିଛନ୍ତି ବା ଅନ୍ୟାନ୍ୟ ଯେଉଁ ଆୟୁଧ ଫାୟୁଧ ଧାରଣ କରିଥାଇପାରନ୍ତି, ବଳିଷ୍ଠତ୍ୱାଧୀନ ବହୁତ ବଳିଷ୍ଠ ଶରୀର ରହିଛି, ଏସବୁ ସର୍ବାଣୀ ଉପଲକ୍ଷଣ ତେଣୁ ସୂଚିତାନ, ଏସବୁ ଉପଲକ୍ଷଣ ଗୋଟିଏ ଶବ୍ଦରୁ ଏଇସବୁ କଥା ଆସିଯାଉଛି, ସୂଚନା ଆସିଯାଉଛି। ଅତୋ ହୃଦୟଙ୍ଗମ, ତେଣୁ ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହୋଇଯିବେ, ହୃଦୟଙ୍ଗ ହୃଦୟରେ ସେ ହୃଦୟକୁ ଜିତିଯିବେ, ସେ ତାଙ୍କର ଏଭଳି ରୂପ ରହିଛି ଇତି ଅନୁଭୂତମ। ଆଉ ବହୁତ କଥା କୁହାଯାଏ ନାହିଁ କିନ୍ତୁ ସନାତନ ଗୋସ୍ୱାମୀ ସେଇଟାକୁ ବର୍ଣ୍ଣନା କରୁଛନ୍ତି, ଯେଉଁଟା କୁହାଯାଏ ନାହିଁ ସେଇଟା ବର୍ଣ୍ଣନା କରୁଛନ୍ତି। କ'ଣ କ'ଣ ନବଯୌବନ ଆଦି କମ୍, ନବଯୌବନ ରୂପରେ ରହିଛନ୍ତି, ଯୁବକ ରୂପ ନବଯୌବନ, ଖାଲି ଯୁବକ ନୁହଁ ନବଯୌବନ, ଜଷ୍ଟ ପଦାର୍ପଣ କରିଛନ୍ତି, ଯାହାକୁ ନବକିଶୋର ବୋଲି କୁହାଯାଏ। ଭଗବାନଙ୍କ ରୂପ ସବୁବେଳେ ଏଇଭଳି ଭାବରେ, ସେ କେବେଳେ ଯୁବକ ଅବସ୍ଥାକୁ ମଧ୍ୟ ଆସନ୍ତି ନା, ବୃଦ୍ଧ ଅବସ୍ଥା କଥା କ'ଣ କହିବା,
ସବୁବେଳେ ନବଯୌବନ ଏବଂ ଅନ୍ୟଦପି ସଂଗୃଣାତି, ଆହୁରି ମଧ୍ୟ ଏଇଭଳି ଭାବେ ତାଙ୍କ ରୂପକୁ ଆମେ ଚିନ୍ତା କରିପାରିବା ତାଙ୍କ ରୂପ। ଆମେ ଗୋଟେ ଖାଲି ଶ୍ଳୋକ ଏଇ ଗୀତଟି ପାଠ କରିକି ଆମର କଥାକୁ ବିଶ୍ରାମ ଦେବା। ଆପଣ ଏଇ ଗୀତଟି ଯଦି ଅଛି ଭଲ, ଅଧରଂ ମଧୁରଂ ବଦନଂ ମଧୁରଂ ମଧୁର।